श्रीमद्भागवतम् दशमस्कन्ध छयालिस अध्याय श्लोक 10:46-17 दिष्ट्या कंसो हतः पापः सानुगः स्वेन पाप्मना साधुनां धर्मशीलानां यदुनां दृष्टिजः सदा दृष्ट्या कंसो हतः पापः साधुनां धर्मशीलानां यदुनां दृष्टिजः सदा साधुनां धर्मशीलानां यदुनां दृष्टिजः सदा दुर्गमे पथिमे अन्धस्य स्खलत्पादगति भो सौकृपा दृष्टिदानेन संत संतु अवलंबनम। हरे कृष्ण। अजय में श्रीमद्भागवत दशम स्कंद 46 अध्याय उद्धव संदेश विषय कथा कहे तुम समस्त नाम स्वागत जनाऊु तेनाली गत काली जो कथा विश्राम देते नंद महाराज एवं उद्धव पर कथोपकथन आरंभ हो उद्धव संदेश आनी भगवान ठारूँ पिता प्रदान करने पितृन प्रीतिमा ग्रह आमर पितामाता प्रीति प्रदान कर ये सन्देश मध्यम तेणु सी सन्देश देवाई रही सन्देश देवे किंतु प्रथम नंद महाराज कहते हम गत काली शुणुले कचित अंग महाभाग सखा न सुरनंदन आस्ते कुशली अपत्या देही युक्तो मुक्त सुहृदृत ये प्रश्नटी कहते नंद महाराज यही गत काली आलोचना करते तेणु वर्तमान श्लोक कौन दिष्ठिया कंसु हत पाप दिष्ठिया कहले भाग्य दिष्ठिया कहले जह सदा ये पूर्व वर्णना करा जाए ना अच्छा से कौन जह सदा मैंने पूरा सर्वकाल अतीतर जे सब धर्मशीलानां व्यक्ति मानू धर्मशीलानां साधुनां जदुनां दृष्टि धर्म एवं अधर्म सब काले काले धर्म एवं अधर्म सब प्रतिद्वंदिता चलती यदा यदा ही धर्म से ग्लानिर्भवति भारत अभ्युत्थान अधर्म से धर्म सहित सब अधर्म युद्ध चलती कहीं धर्मर सब जय हम अधर्मर पराजय हम यहाँ भगवान स्थापन करेंगे तेणु ये अधर्मर प्रतीक कंस सबुबापी धर्मशीलानां साधुनां जदुनां इन सब धर्मशील व्यक्ति साधु माने एवं जदु माने जदु ये मतलब धर्मशील तेणु एमान प्रति से द्वेष करूला ଦେବତା ଏବଂ ଅସୁର ଭିତରେ ତଫାତ୍ ହେଉଛି ଏଇଟା। ଦେବତା କହିଲେ କିଏ? ଦ୍ୱାବିମ୍ବୌ ପୁରୁଷ ଲୋକେ ଦୌ ଭୂତ ସ୍ୱର୍ଗ ଲୋକେସ୍ମିନ୍ ଦୈବ ଅସୁର ଏବଚ। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଜଣେ ହେଉଛନ୍ତି ଦେବତା ଆଉ ଜଣେ ହେଉଛନ୍ତି ଅସୁର। ଦୈବ ବିଷ୍ଣୁ ଭକ୍ତ ଭବେତ୍ ଦୈବ, ଦୈବ କିଏ ନା ଭଗବାନ ବିଷ୍ଣୁଙ୍କର ସେ ଶରଣରେ ଯିବେ। ଅସୁର ତତ୍ ବିପର୍ଯ୍ୟୟ, ଅସୁର ଯିଏ ସେ ଭଗବାନ ବିଷ୍ଣୁଙ୍କର ଶରଣରେ ଯିବେ ନାହିଁ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ 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 ହରେ। ଆମର ଶ୍ରୀ ପ୍ରଭୁପାଦ ମହାରାଜ କହନ୍ତି, ଜଣେ ବ୍ୟକ୍ତି ବେଙ୍ଗଲୀ ବ୍ୟକ୍ତି ତାଙ୍କ ମାଆଙ୍କୁ କହିଲେ, ମାଆ ତୁମେ ବୋଲୋ ହରେ କୃଷ୍ଣ ବୋଲୋ। ତେଣୁ ସିଏ କହୁଛନ୍ତି, ଅତ କଥା ଆମେ ବୋଲିତେ ପାରିବୁ ନା, ଏତେ କଥା ଆମେ ବୋଲିପାରିବୁ ନାହିଁ, ମାନେ କେତେ କଥା ହେଲା କିନ୍ତୁ ହରେ କୃଷ୍ଣ ଏଇ ଚାରୋଟି ଅକ୍ଷର ବୋଲିପାରିବୁ ନାହିଁ, ଷୋହଳ ଅକ୍ଷର ବୋଲିଦେବେ, କୋଡ଼ିଏ ଅକ୍ଷର ବୋଲିଦେବେ, ସବୁ ବୋଲିବେ, ଅତ କଥା ଆମେ ବୋଲିତେ ପାରିବୁ ନା। ତମେ କିଛି ନା କିଛି ଜପ କରିବ, ଭଗବାନ ନାମ ଜପ ନ କଲେ ତମେ ଅନ୍ୟ କିଛି ଜପ କରିବ, କେଉଁଠି ଟଙ୍କା ଆସିଲା, କେଉଁଠି ଯିବ, କେଉଁଠି ଟଙ୍କା ଇଏ ହେବ, ବୃଦ୍ଧି ପାଇଲା, କେଉଁଠି କମିଲା, ଏସବୁ ବିଷୟରେ ଚାଲିଥିବ ଚିନ୍ତା, ଜପ ହେଉଥିବ। ଭଗବାନଙ୍କୁ ଜପ ନ କଲେ ଅନ୍ୟ ଜପ କରିବ, କରୁଣା ଜପ କରିବ, ଭଗବାନ ଜପ କଲେ ଆଉ କରୁଣାର ଜପ ହେବା ଦରକାର ନାହିଁ, ହେବ ନାହିଁ। ତେଣୁ ଧର୍ମ ଏବଂ ଅଧର୍ମ ସବୁବେଳେ ଯୁଦ୍ଧ ଚାଲିଛି ତାଙ୍କର। ଏଠି ସେ କଥା କହୁଛନ୍ତି ନନ୍ଦ ମହାରାଜ, ସେ କହୁଛନ୍ତି ସାଧୁନାଙ୍ଗ ଯଦୁନାଙ୍ଗ ଦ୍ୱେଷ୍ଟି, କଂସର ସବୁବେଳେ ଦ୍ୱେଷ କରୁଥିବ କେଉଁମାନଙ୍କୁ ନା ସାଧୁମାନଙ୍କୁ, ଏବଂ ଯଦୁ ଯଦୁମାନେ ମଧ୍ୟ ସେମାନେ ଧର୍ମଶୀଳ, ସାଧୁମାନେ ଧର୍ମଶୀଳ, ଧର୍ମର ପଥରେ ରହିଛନ୍ତି ସେମାନେ, ଧର୍ମ ନୀତି ଅନୁସାରେ କାର୍ଯ୍ୟ କରୁଛନ୍ତି, ଇଏ ହେଉଛି ସାଧୁ। ଏବଂ ଯଦୁ ଯଦୁ ମଧ୍ୟ ଧର୍ମଶୀଳ ବ୍ୟକ୍ତି, କ'ଣ କ'ଣ ସେ ଧର୍ମ କରିଥିଲେ ଯଦୁ? ତାଙ୍କର ପିତା ଯଯାତି ମହାରାଜ ଯେତେବେଳେ ବାର୍ଦ୍ଧକ୍ୟଗ୍ରସ୍ତ ହୋଇଗଲେ ଶୁକ୍ରାଚାର୍ଯ୍ୟଙ୍କର ଅଭିଶାପରେ, ସେତେବେଳେ ସେ ତାଙ୍କର ଜ୍ୟେଷ୍ଠ ପୁତ୍ର ଯଦୁଙ୍କୁ କହିଲେ, ପୁତ୍ର ମୋର ବାର୍ଦ୍ଧକ୍ୟକୁ ନେଇ ତୁମର ଯୌବନ ମୋତେ ପ୍ରଦାନ କରିପାରିବ ନା? ନା, କାହିଁକି ମୁଁ ମୋର ଯୌବନ କାହିଁକି ପ୍ରଦାନ କରିବି ତୁମକୁ? କିନ୍ତୁ ଯେତେବେଳେ ସେଇ ପ୍ରଶ୍ନ ପଚାରିଲେ ସାନ ପୁଅକୁ ପୁରୁ, ସେତେବେଳେ ସେ ଦେଇଦେଲେ, ବହୁତ ଖୁସିରେ ଦେଲେ, କହିଲେ ମୁଁ ଉତ୍ତମ ପୁରୁଷ ହୋଇପାରିଲି ନାହିଁ, ଉତ୍ତମ ପୁତ୍ର ହୋଇପାରିଲି ନାହିଁ। ଉତ୍ତମ ପୁତ୍ର ହେଉଛନ୍ତି ସିଏ ଯିଏ ପିତାଙ୍କର ମନ ବାଞ୍ଛାରେ କାର୍ଯ୍ୟ କରିବେ, କିନ୍ତୁ ମଧ୍ୟମ ହେଲି, ପ୍ରକୃତକାରିତ ମଧ୍ୟମ, ତୁମେ କହିବାରୁ ମୁଁ ଦେଉଛି। କିନ୍ତୁ ଯଦୁ ତାଙ୍କର ପିତାଙ୍କର ଆଜ୍ଞାକୁ ଅବଜ୍ଞା କରିଥିଲେ, ସେଥିପାଇଁ ଭଗବାନ ଯଦୁ ବଂଶରେ ଆସିଲେ, ଭଗବାନ ଖୁସି ହୋଇଗଲେ ତାଙ୍କ ଉପରେ। କାହିଁକି ଖୁସି ହୋଇଗଲେ ପ୍ରଶ୍ନଟି ଆସିବ, କାହିଁକି ଖୁସି ହୋଇଗଲେ? ଜଣେ ପିତାଙ୍କୁ ଅବଜ୍ଞା କରୁଛନ୍ତି, ସେମିତି ଭଗବାନ କେମିତି ଖୁସି ହୋଇଗଲେ ତାଙ୍କ ଉପରେ? କ'ଣ ହେଇପାରେ ଉତ୍ତର? ସର୍ବଧର୍ମାନ ପରିତ୍ୟଜ୍ୟ, ଭଗବାନ କହିଛନ୍ତି ତୁମେ ସର୍ବଧର୍ମ ତ୍ୟାଗ କର। ଯେଉଁ ପିତା ଯଦି ତାଙ୍କର ଧର୍ମରେ ବାଧା ଦେଉଛନ୍ତି, ଯଦୁ ମହାରାଜ ଜାଣିଥିଲେ, ଯଦୁ ତ ରାଜା ହୋଇପାରିଲେ ନାହିଁ, ଯଦୁ ଜାଣିଥିଲେ ଯେ ତାଙ୍କ ବଂଶରେ ଭଗବାନ ଆସିବେ, ତେଣୁ ଏଇ ଯେଉଁ ତାଙ୍କୁ ଯୁବକ ଯଦି ପ୍ରଦାନ କରାଯିବ, ଯୌବନ ପ୍ରଦାନ କରି ତାଙ୍କର ବାର୍ଦ୍ଧକ୍ୟ ନେବେ, ଡେରି ହୋଇଯିବ, ଡିଲେ ହୋଇଯିବ, ତେଣୁ ସେମାନେ ଚାହିଁବେ ନାହିଁ ଡିଲେ ହେବା ପାଇଁ, ଭଗବାନ ଆସିବା ପାଇଁ ଡିଲେ ଡେରି ହେଉ। ସେଇଥିପାଇଁ ପ୍ରତିବର୍ଷ ବସୁଦେବ ଗୋଟେ ଗୋଟେ ପୁତ୍ର ଜାତ କରାଉଥିଲେ, କାରଣ ବସୁଦେବ ଯେତେବେଳେ ଦେବକୀ ବିବାହ କରିଥିଲେ ସେତେବେଳେ ଆକାଶବାଣୀ ହୋଇଥିଲା, ଶାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯା ଭସେ ଅବୁଦ୍ଧ, ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ତେଣୁ ବସୁଦେବ ଚାହିଁଥିଲେ ପୁତ୍ର ସନ୍ତାନ ଜାତ କରିନଥାନ୍ତେ, କିନ୍ତୁ ସେ କାହିଁକି ପ୍ରତିବର୍ଷ ଗୋଟିଏ ଗୋଟିଏ ସନ୍ତାନ ଜାତ କରୁଥିଲେ? ଭଗବାନ ଆସିବାରେ ଡେରି ନ ହେଉ, ଶୀଘ୍ର ଆସନ୍ତୁ। ତେଣୁ ଇଏ ଧର୍ମଶୀଳ ସାଧୁନାଙ୍ଗ ଯଦୁନାଙ୍ଗ ଦ୍ୱେଷ, ତାଙ୍କ ବିରୁଦ୍ଧରେ ସେ ସବୁବେଳେ ଦ୍ୱେଷ କରୁଥିଲେ, ଦ୍ୱେଷ ମକରୋଧ ସାନୁଗହ, ସାନୁଗ କହିଲେ ଅନୁଚର, ତାଙ୍କର ଭାଇମାନଙ୍କ ସହିତ ପାପ ହେ ପାପି। କଂସର କେତେ ଭାଇ ଥିଲେ? ଆମେ କହିଥିଲେ କଂସ ବଧରେ ନାଟକ ଯେଉଁ ପ୍ରସ୍ତୁତ କରିଥିଲେ, କାହାର ମନେ ନାହିଁ? କଂସକୁ ମାରିଲା ପରେ କ'ଣ ହେଲା? ତାର ଆଠ ଭାଇ ଥିଲେ ପରା, ପଳାଇ ଆସିଲେ ହତ୍ୟା କରିବା ପାଇଁ କୃଷ୍ଣଙ୍କୁ, ବଳରାମ ସମସ୍ତେ ପିଟି ପିଟି ମାରିଦେଲେ, ସବୁ ସାବାଟ କରିଦେଲେ, ସମସ୍ତଙ୍କୁ ବର୍ଣ୍ଣନା କରାଯାଇଛି। ଇଏ ମାନେ ସବୁ ତା ଆଠ ଭାଇ ଯେଉଁ ଥିଲେ ସାନୁଗହ ପାପ କଂସ ସ୍ୱେନ ପାପ ମନା କଂସ ଯେଉଁ ଭଗବାନ ତାକୁ ହତ୍ୟା କଲେ କିନ୍ତୁ ପ୍ରକୃତରେ ତା'ର ପାପ ଦ୍ୱାରା ସେ ମୃତ୍ୟୁବରଣ କଲା। ଏବେ ବର୍ତ୍ତମାନ ଯେଉଁ ଘଟଣା ହେଇଛି ସେଇଟା ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ସେମାନେ ତାଙ୍କ ପାପ ଦ୍ୱାରା ମୃତ୍ୟୁବରଣ କରୁଛନ୍ତି। କରୁଣାରେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ତା ପାପ ଦ୍ୱାରା ମୃତ୍ୟୁବରଣ କରୁଛନ୍ତି କିନ୍ତୁ ଆମେ ଜାଣିପାରୁନାହିଁ। ବିକଜ ପାପ କଂସ ସ୍ୱେନ ପାପ ମନା ନିଜ ପାପ ଦ୍ୱାରା ହିଁ ସେମାନେ ମୃତ୍ୟୁବରଣ କଲେ। ହତ ଭଗବାନ ତାଙ୍କୁ ହତ୍ୟା କୃଷ୍ଣ ତାଙ୍କୁ ହତ୍ୟା କଲେ ନିହତ ଇତି ଦିଷ୍ଟିଆ ଦିଷ୍ଟିଆ କହିଲେ ଅସ୍ମାକଂ ମହତ୍ ସୌଭାଗ୍ୟମ ଇଏ କଂସର ସୌଭାଗ୍ୟ ନୁହଁ ଏଇଟା ଆମର ସୌଭାଗ୍ୟ ଯେ କଂସକୁ ହତ୍ୟା କରାଗଲା। ତେଣୁ ଏ ଯେଉଁ ରହିଛି ଏ ଶ୍ଳୋକଟି ଏ ଶ୍ଳୋକରେ ଭାଷ୍ୟ କ'ଣ ଅଛି କିଛି ସନାତନକୁ ସେ ଭାଷ୍ୟ ଦେଇଛନ୍ତି। ସେ କହୁଛନ୍ତି ସ୍ୱକୀୟ ନୈବ ପାପମନା ଇତି ହତ ଇତି ମାତୃଳସ୍ୟାପି ତସ୍ୟ ବଧେ ଶ୍ରୀକୃଷ୍ଣ ଦୋଷ ପରିହୃତ୍ୟ। ପରୀକ୍ଷିତ ମହାରାଜ ପ୍ରଶ୍ନଟି ପଚାରିବେ ସୁଖଦେବ ଗୋସ୍ୱାମୀ କାହିଁକି କୃଷ୍ଣ ଭଗବାନ ସେ ତାଙ୍କ ମାମୁଁକୁ ହତ୍ୟା କଲେ ଆଉ କେହି ମିଳିଲେନି ତାକୁ ହତ୍ୟା କରିବା ପାଇଁ ମାମୁଁକୁ ହତ୍ୟା କଲେ ଏ ପ୍ରଶ୍ନ ପଚାରିଥିଲେ ସେ ପ୍ରଶ୍ନର ଉତ୍ତର ଦେଇଥିଲେ ଭଗବାନ ଏ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତର ଦେବେ। ତେଣୁ ଏଠି ସନାତନ ଗୋସ୍ୱାମୀ ସ୍ୱକିଏ ନେଇବ ପାପ ମନା ହତ କଂସ ଯେଉଁ ହତ ହେଲା ନିଜ ପାପ ଦ୍ୱାରା ହିଁ ହତ ହେଲା ଇତି ମାତୃଳସ୍ୟାପି ତସ୍ୟ ବଧେ ଶ୍ରୀକୃଷ୍ଣ ଦୋଷ ପରିହୃତ୍ୟ। ତେଣୁ ସେ ମାମୁଁ ହେଲେ ମଧ୍ୟ ତାଙ୍କୁ ଯେଉଁ ହତ୍ୟା କଲେ ଭଗବାନ ତାଙ୍କୁ ହତ୍ୟା କଲେ ତାଙ୍କର କୌଣସି ଦୋଷ ନାହିଁ ଶ୍ରୀକୃଷ୍ଣ ଦୋଷ ପରିହୃତ୍ୟ ଭଗବାନଙ୍କର କୌଣସି ଦୋଷ ନାହିଁ। ଭଗବାନ ଓପନ୍ ଷ୍ଟେଟମେଣ୍ଟ ଦେଇଦେଇଛନ୍ତି ସମସ୍ତଙ୍କ ପାଇଁ ସାରା ପୃଥିବୀ ପାଇଁ ସମଗ୍ର ବିଶ୍ୱବାସୀମାନଙ୍କ ପାଇଁ ସମସ୍ତ ଯେତେ ଅଛନ୍ତି ତ୍ରିଜଗତରେ ଯେତେ ଲୋକ ସମସ୍ତ ପାଇଁ ଦେଇଦେଇଛନ୍ତି ଓପନ୍ ଷ୍ଟେଟମେଣ୍ଟ। କ'ଣ ସେ ଷ୍ଟେଟମେଣ୍ଟ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତା ଇଏ ହେଉଛି ଭଗବାନଙ୍କର ଓପନ୍ ଷ୍ଟେଟମେଣ୍ଟ ଦେଇଦେଇଛନ୍ତି ସମସ୍ତଙ୍କୁ କିଛି ଲୁଚ ଥିବା କହିନାହାନ୍ତି। ତେଣୁ ଯଦି ଆମେ ତାଙ୍କ ଶରଣରେ ଯିବା ଆମକୁ ଭଗବାନ ରକ୍ଷା କରିବେ କିନ୍ତୁ ତାଙ୍କ ଶରଣରେ ନଗଲେ ଭଗବାନ ହତ୍ୟା କରିବେ। ଭଗବାନ ଏକାଧାରେ ମୃତ ଏବଂ ଅମୃତ ଭଗବତ ଗୀତା ନବମଧ୍ୟରେ ଭଗବାନ କହିଲେ କ'ଣ କହିଲେ ତପାମି ହମ ହମ ବର୍ଷମ ନିଗୃହାମି ଉତ୍ସାମି ଚ ଅମୃତଂ ଚ ମୃତ୍ୟୁଶ୍ଚ ସତ୍ ଅସତ୍ୟାହମ ଅର୍ଜୁନ। ଭଗବାନ ଏକାଧାରେ ଅମୃତ ପୁଣି ମୃତ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ଅମୃତତ୍ୱକୁ ପ୍ରାପ୍ତ ହେବେ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ସେମାନେ ମୃତ୍ୟୁକୁ ପ୍ରାପ୍ତ ହେବେ। ମୃତ୍ୟୁ ସର୍ବହରସ୍ୟାହମ ମୃତ୍ୟୁ ରୂପରେ ମୁଁ ତାଙ୍କର ସବୁକିଛି ହରଣ କରିନିଏ। ତେଣୁ ଶ୍ରୀକୃଷ୍ଣଙ୍କର କୌଣସି ଦୋଷ ନାହିଁ ଭଗବାନ କହିଦେଇଥିଲେ ଆଗରୁ ଯଦି ନ କହିକି ଥରେ କଥା ଆସିଛି ଆମର ଶ୍ରୀଶଙ୍କର ରାଧାକୃଷ୍ଣ ସ୍ୱାମୀ ମହାରାଜ କଥାଟି କହୁଥିଲେ ଗୋଟେ ବ୍ୟକ୍ତିର ଆସିଗଲା ମୃତ୍ୟୁ ସମୟ ଆସିଗଲା ଯମରାଜ ଯାହା ବି ହଉ ଗୋଟେ କଥା ଅଛି ଏଇଟା ଯମରାଜ ପହଞ୍ଚିଗଲେ ତା ପାଖରେ ତା'ର ସବୁ କହିଲେ ଯମରାଜ ଯେତେବେଳେ ପହଞ୍ଚିଗଲେ ସେ ଲୋକ କହିଲା କ'ଣ ହେଲା ତୁମେ ମୋତେ ଯମରାଜକୁ ଯମାଳକୁ ନେବ ନା ହଁ ନା ଆଗରୁ ମୋତେ ଦେଇନାହ ନୋଟିସ୍ ଦେଇନାହ ଇଏ କି ତୁମର ନ୍ୟାୟ ଆଗରୁ ନୋଟିସ୍ ଦେଲ ନାହିଁ ତେଣୁ ଯମରାଜ ଚାଲିଗଲେ। ତାପରେ ଯେତେବେଳେ ବୃଦ୍ଧ ଅବସ୍ଥା ହେଲା ଯାହା ହେଲା ସେ ସମୟରେ ଆସିଲେ ଯମରାଜ ପଚାରିଲେ ସେ ଯେଉଁ ସେଇଆ କହିଲା ମୋତେ ଆଗରୁ ନୋଟିସ୍ ଦେଲେ ନା ଆଉ କ'ଣ କେତେ ନୋଟିସ୍ ଦେଇଥାନ୍ତି ତୁମକୁ ଅନେକ ନୋଟିସ୍ ଦେଇଛି ନା କ'ଣ କ'ଣ ନା ପ୍ରଥମେ ତୁମର କଳା ବାଳ ସବୁ ଧଳା ହେଇଗଲା ତୁମେ କ'ଣ କ'ଣ ନା ତୁ କଳା କରିଦେଲ ନୋଟିସ୍ ଶୁଣିଲ ନାହିଁ ତୁମର ଦାନ୍ତ ସବୁ ଭାଙ୍ଗିଦେଲି କିନ୍ତୁ ତୁମେ ଦାନ୍ତ ନୂଆ ଦାନ୍ତ ସବୁ ଲଗେଇଦେଲ ଶୁଣିଲ ନାହିଁ ତୁମର ସବୁ ଶରୀର ସବୁ ଇଏ ହେଇଗଲା ଦୁର୍ବଳ ହେଇଗଲା ତୁମେ ତାକୁ କ'ଣ କଲ ନା ସବୁ କାୟକଳ୍ପ କରିକିରି ତାକୁ ସବଳ କରିବା ପାଇଁ ଚେଷ୍ଟା କଲ ବାର୍ଦ୍ଧକ୍ୟ ଆସିଗଲା ବାର୍ଦ୍ଧକ୍ୟ ଯୁବକ ଭଳି ରହିବା ପାଇଁ ଚେଷ୍ଟା କଲ ମୁଁ ସବୁ ପ୍ରକାର ନୋଟିସ୍ ଦେଲି କିନ୍ତୁ ଶୁଣିଲେ ନାହିଁ ମୋର କ'ଣ ଆଉ ସେଇଟା ରାଧାକୃଷ୍ଣ ସ୍ୱାମୀ ମହାରାଜ କହିଥିଲେ ମୁଁ କହୁନି ଏ କଥା ଯାହା ବି ହଉ ଏସବୁ ନୋଟିସ୍ ଯମରାଜଙ୍କର ନୋଟିସ୍ ସବୁ ରହିଛି ଆସିବା ପୂର୍ବରୁ ସବୁ ନୋଟିସ୍ ଦିଆଯିବ ଭଗବାନ ସବୁ ନୋଟିସ୍ ଦେଇଦେଇଛନ୍ତି ଓପନ୍ ଷ୍ଟେଟମେଣ୍ଟ ଭଗବାନଙ୍କ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ ଆମେ ଯଦି ଭଗବାନଙ୍କ ଶରଣରେ ଯିବା ଭଗବାନ ଆମକୁ ରକ୍ଷା କରିବେ କିନ୍ତୁ ଭଗବାନଙ୍କ ଶରଣରେ ନଗଲେ ଭଗବାନ ଏଇଭଳି ଭାବେ ମୃତ୍ୟୁ ପ୍ରଦାନ କରିବେ କରୋନା ରୂପରେ ହେଉ ବା ଯେକୌଣସି ଉପାୟରେ ହେଉ ମୃତ୍ୟୁ ପ୍ରଦାନ କରିବେ। ତେଣୁ ସାଧୁନା କହିଲେ ସାଧୁ କିଏ ପରିହୃତ ପାପମାନ ଏ ବାହ ସାଧୁ କିଏ ନା ସଦାଚାରାଣାମ ସାଧୁ କହିଲେ ସଦାଚାର ସଦାଚାର କ'ଣ ଯେଉଁଗୁଡ଼ାକ ବେଦରେ ନିର୍ଦ୍ଦେଶିତ ପଥ ସେଇ ପଥରେ ସେମାନେ ଚାଲିବେ ସତ ଆଚାର ଏଇ ଆଚାର ତୁମେ କରିବ କିମ୍ବା ଆଚାରଂ କଥଂ ଚେତାନ ତ୍ରିଗୁଣାନ୍, ଏ କ'ଣ ସବୁ ତାଙ୍କର ଆଚାର ଅଛି ପ୍ରଶ୍ନ ପଚାରିଥିଲେ ଅର୍ଜୁନ ଚଉଦ ଅଧ୍ୟାୟରେ, କ'ଣ ତାଙ୍କର ଆଚାର? ଚଉଦ ଅଧ୍ୟାୟରେ ସେ ପ୍ରଶ୍ନର ଉତ୍ତର ଦିଆଯାଇଛି, ଭଗବାନ ଦେଇଛନ୍ତି ଏ ସଦାଚାରଣ ଅତେବ ଧର୍ମପରାୟଣ ଯାଦବାନାମ, ଯାଦବମାନେ ସବୁ ଧର୍ମପରାୟଣ ବ୍ୟକ୍ତି, ତେଣୁ ତାଙ୍କ ବିରୁଦ୍ଧରେ ଯିଏ କରିବ, ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ଦଶମ ସ୍କନ୍ଧରେ ଚତୁର୍ଥ ଅଧ୍ୟାୟରେ, ଆୟୁ ଶ୍ରିୟ ଯଶ ଧର୍ମ ଲୋକାନାମ ଆଶିଷ ଏବଚ ହନ୍ତି ଶ୍ରେୟାଂଶି ସର୍ବାଣୀ ପୁଂସ ମହତ୍ ଅତିକ୍ରମ। ମହତ୍ ବ୍ୟକ୍ତି ସେଥିପାଇଁ ଆମର ପ୍ରଥମ ନମ୍ବର ଅପରାଧ ହେଉଛି ସେଇଟା, ନା ଆମର ପ୍ରଥମ ଅପରାଧ ହେଉଛି ସେଇଟା ଯେଉଁଟା ଆମେ ସବୁଦିନ କରୁଛେ। ଆମେ ସକାଳେ କହୁଛେ ନା ଆମେ କରିବା ଏଇଟା, କ'ଣ ନା କ'ଣ ନା ଯେଉଁମାନେ ଭଗବାନ କଥା ପ୍ରଚାରରେ ଜୀବନ ଉତ୍ସବ କରିଛନ୍ତି ତାଙ୍କ ନିନ୍ଦା କରିବା, ଏଇଟା ଆମେ କହୁଛେ ସକାଳେ ନିନ୍ଦା କରିବା, ତେଣୁ ଏଇଟା ଆମେ କହୁଛେ ଏଇଟା ସବୁଠାରୁ ବଡ଼ ମହତ୍ ଅପରାଧ। ମହତ୍ ଆୟୁ, ଆମର ଆୟୁଷ କ୍ଷୀଣ ହୋଇଯିବ, ଶ୍ରିୟ ଯେତେ ସବୁ ଐଶ୍ୱର୍ଯ୍ୟ ରହିଛି ସବୁ କ୍ଷୀଣ ହୋଇଯିବ, ଆୟୁ ଶ୍ରିୟ ଯଶୋ ଆମର ଯଶ ମଧ୍ୟ ନଷ୍ଟ ହୋଇଯିବ, ଧର୍ମ ସବୁ ନଷ୍ଟ ହେବ, ଲୋକାନାମ ଆଶିଷ ହେବ ଯେତେ ପ୍ରକାର ଆଶୀର୍ବାଦ ଆମ ପାଖରେ ଅଛି ବହୁତ ଭଲ ଗୁଣ ସବୁ ରହିଛି, ହନ୍ତି ଶ୍ରେୟାଂଶି ସର୍ବାଣୀ ଯେତେ ସବୁ ଶ୍ରେୟ ବସ୍ତୁ ରହିଲା ଆମର ସବୁକିଛି ନଷ୍ଟ ହୋଇଯିବ। କାରଣ ପୁଂସୁ ମହତ୍ ଅତିକ୍ରମ, ମହତ୍ ବ୍ୟକ୍ତିମାନଙ୍କ ଯଦି ଅତିକ୍ରମ କରିବା, ମହତ୍ ବ୍ୟକ୍ତିଙ୍କ ପ୍ରତି ଅପରାଧ କରିବା, ତାହେଲେ ଏହିସବୁ ଫଳ ହେବ। ତାହା କହୁଛନ୍ତି ଦଶମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ତେଣୁ ଏହିଭଳି ଭାବରେ ନନ୍ଦ ମହାରାଜ କହିଲେ ଦୃଷ୍ଟିଆ କଂସ, ତାପରେ କହୁଛନ୍ତି ବର୍ତ୍ତମାନ କହୁଛନ୍ତି ନନ୍ଦ ମହାରାଜ କହନ୍ତି, ଅପି ସ୍ମରତି ନ କୃଷ୍ଣ ମାତରଂ ସୁହୃତ ସଖୀନ୍ ଗୋପାନ ବ୍ରଜଂ ଚାତ୍ମନାଥଂ ଗାଭୋ ବୃନ୍ଦାବନମ୍ ଗିରିମ୍। ବର୍ତ୍ତମାନ କହୁଛନ୍ତି ଏ ଶ୍ଳୋକଟି, କୃଷ୍ଣ ନ କହିଲେ ଅସ୍ମାନ ଆମମାନଙ୍କୁ, ମାତରଂ ନା କେଉଁମାନଙ୍କୁ, ନା ମାତରଂ ମା ଯଶୋଦା ସୁହୃଦ ଗୋପାଳାଦିନ ଯେତେ ସବୁ ଗୋପାଳମାନେ ସବୁ ଅଛନ୍ତି, ସଖୀନ୍ ସିଦ୍ଧାମାଦିନ ସିଦ୍ଧାମ ଇତ୍ୟାଦି ଯେତେ ସବୁ ସଖା ଅଛନ୍ତି, ଗୋପାନ ଇତରାନ ଗୋପାନ ଅନ୍ୟ ସବୁ ଯେଉଁ ଅନ୍ୟ ଗୋପମାନେ ସବୁ ରହିଛନ୍ତି, ଆତ୍ମନାଥମ ଆତ୍ମନାଥମ କହିଲେ ଆତ୍ମା କୃଷ୍ଣ ଏବ ନାଥ ଯଶ୍ୟ ତଂ, କୃଷ୍ଣ ତାଙ୍କର ନାଥ ଆତ୍ମନାଥମ, ତେଣୁ ସେହି କୃଷ୍ଣ ବ୍ରଜଂ, ବ୍ରଜଂ କହିଲେ ବ୍ରଜ, ବ୍ରଜ ରହିଛି ବ୍ରଜଧାମ ରହିଛି, ଗାଭ ଗାଭୀମାନେ ଏବଂ ବୃନ୍ଦାବନମ ଗିରିମ, ବୃନ୍ଦାବନ ଏବଂ ଗିରି, ବୃନ୍ଦାବନ ଗୋବର୍ଦ୍ଧନ ଇତ୍ୟାଦି ଗୋବର୍ଦ୍ଧନ ଚ ସ୍ମରତି ଅପି, ଏ କ'ଣ ସ୍ମରଣ କରୁଛନ୍ତି ଏହି ପ୍ରଶ୍ନଟି ପଚାରିଲେ। ତେଣୁ ଏଇ ଯେଉଁ ପ୍ରଶ୍ନଟି ପଚାରିଲେ, ଏ ପ୍ରଶ୍ନରେ ଆମର ବାଖ୍ୟାରେ କୁହାଯାଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ତତଃ ଶାଶୁ ଗଦଗଦଂ ପୃଚ୍ଛତି, ଚକ୍ଷୁରେ ଅଶ୍ରୁ ଆସିଯାଉଛି, କଣ୍ଠ ରୋଧ ହୋଇଯାଉଛି, ଏହିଭଳି ଭାବରେ ଏହି ସ୍ଥିତିରେ ସେ କହୁଛନ୍ତି, ଶାଶୁ ଗଦଗଦ ପୃଚ୍ଛତି, ଠିକ୍ ଭାବେ କଥା କହିପାରୁନାହାନ୍ତି, ଆଖିରୁ ଅଶ୍ରୁ ନିର୍ଗତ ହେଉଛି, ତେଣୁ ଅପି ଇତି ଏଇଭଳି ଭାବରେ କହିବେ, ଅପି କହିଲେ ମାତରମ ଇତି ତନ୍ ମାତୁ ଦୂରବସ୍ଥା ତ୍ୱେବ ଦୃଶ୍ୟତି ମିତି ତର୍ଜନ୍ୟ ତାଂ ଦର୍ଶୟତି, ଦେଖ ଯଶୋଦା ମା ସେଠି ବସିଥିଲେ ପାଖରେ, ତାଙ୍କୁ ଦେଖେଇ କହୁଛନ୍ତି ମାତରମ, ଦେଖ ଆଙ୍ଗୁଠି ଦେଖେଇ ତର୍ଜନୀ ଆଙ୍ଗୁଠି ଦେଖେଇକିରି, ମାତରମ ଇତି ତନ୍ ମାତୁ ତନ୍ ମାତୁ ଦୂରବସ୍ଥା, ଦେଖ ତାଙ୍କ ମାଆଙ୍କର ଦୂରବସ୍ଥା ଦେଖ କିଭଳି ରହିଛି, ଯଶୋଦା କିଭଳି ରହିଛି ଦୂରବସ୍ଥା, ତ୍ୱେବ ଦୃଶ୍ୟତି ତମେ ଦେଖ ଏଇଟା, ତ୍ୱେବ ଦେଖ ତମେ ଦେଖ ବର୍ତ୍ତମାନ ଦୃଶ୍ୟତି ମିତି ତର୍ଜନ୍ୟ ତାଙ୍କ ଦର୍ଶୟତି, ଏଇ ଯେଉଁ ଆଙ୍ଗୁଳି ରହିଛି ତର୍ଜନ୍ୟ ଆଙ୍ଗୁଳି ଦେଖିକି କହୁଛନ୍ତି, ଗଦଗଦ ସ୍ୱରରେ ଅଶ୍ରୁ ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଉଛି, ଏଇଭଳି ଭାବେ ମାଦରମ କହିଲେ ନା, ଅପି ସ୍ମରତି ନ କୃଷ୍ଣ ମାତରଂ, ପ୍ରଥମେ କହିଲେ ମାତରଂ ଆଙ୍ଗୁଠି ଦେଖିକି କହିଲେ, ଦେଖ ମା ବସିଛନ୍ତି ଏଇଠି, ତମେ ନିଜେ ଦେଖ ସୋ ଚକ୍ଷୁରେ ଦେଖ ମାତରଂ, ତାପରେ ଆତ୍ମା ସ୍ୱୟମେବ ନାଥ ଯଶ୍ୟ ତମ ଇମମ ନାଥମ ସମ୍ପ୍ରତି ନିଶୋଭଂ ବ୍ରଜଂ ଚ ପଶ୍ୟତି ଭାବ, ତମେ ବ୍ରଜ ଦେଖିକିରି ଆସିଲ, ବ୍ରଜରେ ଅବଶ୍ୟ ସିଏ ଦେଖିପାରିନଥିଲେ ଯେଉଁ ବ୍ରଜର କୃଷ୍ଣଙ୍କ ବିରହରେ ଯେଉଁ ଶୋଭାଟା ବା ଯେଉଁ ଯେଉଁ କୃଷ୍ଣଙ୍କ ବିରହରେ ଯେଉଁ ଅବସ୍ଥା ସେଇଟା ଦେଖିନଥିଲେ, କିନ୍ତୁ ତଥାପି ନନ୍ଦ ମହାରାଜ କହୁଛନ୍ତି ଏମାନେ ସମସ୍ତେ ତାଙ୍କ ବିରହରେ ସମସ୍ତେ ଦୁଃଖିତ ହୋଇକି ରହିଛନ୍ତି, ସମସ୍ତେ କ୍ରନ୍ଦନ କରୁଛନ୍ତି। ନିଶୋଭଂ, କୌଣସି ଶୋଭା ନାହିଁ, ନିଶୋଭଂ ବ୍ରଜଂଚ ପଶ୍ୟତି ଭାବ, ତୁମେ ବ୍ରଜରେ ତ ଦେଖୁଥିବ ଏଇଭଳି ଭାବରେ ସେ କହୁଛନ୍ତି। ଗାଭୋ ବା ଗାଭୀମାନେ 900,000 ଗାଭୀ ରହିଛନ୍ତି ବୋଲି କୁହାଯାଏ ନନ୍ଦ ମହାରାଜଙ୍କର। ତେଣୁ ଏଇଭଳି ଭାବରେ ପ୍ରଥମ ପ୍ରଶ୍ନଟି ଥିଲା ଏଇଭଳି ଭାବରେ 18 ଶ୍ଳୋକ ଏଥିରେ ସନାତନ ଗୋସ୍ୱାମୀ କହୁଛନ୍ତି, ତତଃ ଧୈର୍ଯ୍ୟଂ ଚିରମ ଅକ୍ଷମ ଅକ୍ଷମ ପ୍ରଷ୍ଟବ୍ୟମ ଏବ ସାକ୍ଷାତ ପୃଚ୍ଛତି। ତେଣୁ ଆଉ ସେ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ, ଚିରମ ଅକ୍ଷମ, କୃଷ୍ଣଙ୍କ ବିରହରେ ସେ ଧୈର୍ଯ୍ୟ ଧାରଣ କରି ରହିବାଟା ଅସମ୍ଭବ। ତେଣୁ ପ୍ରଷ୍ଟବ୍ୟମ ଏବ ସାକ୍ଷାତ ପୃଚ୍ଛତି, ଏହି ପ୍ରଶ୍ନ ପଚାରିବା ପାଇଁ ପଚାରିବା କଥା, ସେଥିପାଇଁ ନିଜେ ପଚାରୁଛନ୍ତି। ନନ୍ଦ ସିଏ ନ ପଚାରିକି ମଧ୍ୟ ଚୁପ୍ ରହିଥିଲେ, ଉଦ୍ଧବ କହିଥାନ୍ତେ, କଥା କହିଥାନ୍ତେ, କିନ୍ତୁ ସେ ଅପେକ୍ଷା କରିପାରିଲେ ନାହିଁ। ଉଦ୍ଧବ କ'ଣ ପାଇଁ ଆସିଛନ୍ତି, ସେ ପ୍ରଶ୍ନ ପଚାରିଦେଲେ, ସାକ୍ଷାତ ପୃଚ୍ଛତି, କୃଷ୍ଣ ଶବ୍ଦ ଯେଉଁ ବାହାର କରାଗଲା ତାଙ୍କର ମନର ଧାରଣା କ'ଣ, ନନ୍ଦ ମହାରାଜଙ୍କର ଯେଉଁ ଧାରଣା ଥିଲା କୃଷ୍ଣ ଅପି ସ୍ମରତି ନ କୃଷ୍ଣ, କୃଷ୍ଣ ଶବ୍ଦ ଯେଉଁ ବ୍ୟବହାର କରାଗଲା ତାର ଅର୍ଥ ହେଉଛି, ସନାତନ ଗୋସ୍ୱାମୀ କହୁଛନ୍ତି, ସର୍ବଚିତ୍ତାକର୍ଷକ, ସମସ୍ତଙ୍କ ଚିତ୍ତକୁ ଆକର୍ଷଣ କରି କୃଷ୍ଣ, କୃଷ୍ଣ ଶବ୍ଦର ଅର୍ଥ ହେଉଛି ଏଇଟା ବ୍ୟୁତ୍ପତ୍ତି। କ୍ରିସ୍ କହିଲେ ଭୂବାଚକ, ନ କହିଲେ ନିର୍ବୃତ୍ତି ବାଚକ, ଯେମିତି ଆମେ ଏଇ ରଘୁନନ୍ଦନ ଧାମରେ ଅନେକ ପ୍ରକାର ପୁଷ୍ପ ବୃକ୍ଷ କରୁଛେ, କ'ଣ ଫଳ ବୃକ୍ଷ ସବୁ ରହୁଛି, ବିଭିନ୍ନ ପ୍ରକାର ଗଛ ଲତା ସବୁ ହେଉଛି, ସେଠୁ ସବୁ ଆସୁଛି, ଉତ୍ପନ୍ନ ହେଉଛି, ସେଇଭଳି ଭାବେ କୃଷ୍ଣ ଗୋଟେ ଏଭଳି ବସ୍ତୁ, ଭୂ ବା କୃଷ୍ଣ ଏଭଳି ଭୂମି, କୃଷ୍ଣ ମାନେ ଭୂମି, ଭୂବାଚକ, ସେଠୁ ଅଣ କହିଲେ ଆନନ୍ଦ ଆସୁଛି କୃଷ୍ଣ, ସେଥିପାଇଁ ତାଙ୍କ ନାମ ହେଉଛି କୃଷ୍ଣ, ଯାହାଙ୍କ ଠାରୁ ସବୁବେଳେ ଆନନ୍ଦ ଆସୁଛି କୃଷ୍ଣ, ନ କହିଲେ ନିର୍ବୃତ୍ତି, ଆନନ୍ଦ ଆସୁଛି। ତେଣୁ ସର୍ବଚିତ୍ତାକର୍ଷକ, ସମସ୍ତଙ୍କ ଚିତ୍ତକୁ ସେ ଆକର୍ଷଣ କରନ୍ତି, ସମସ୍ତଙ୍କ ଚିତ୍ତକୁ ଆକର୍ଷଣ କରନ୍ତି। ମତ୍ ପୁତ୍ରଂ କିଂ ସ୍ମରତି, ମୋର ପୁତ୍ର, ସେ ଜାଣନ୍ତି ନାହିଁ ଭଗବାନ ବୋଲି, ମତ୍ ପୁତ୍ରଂ କିଂ ସ୍ମରତି, ମୋତେ ସ୍ମରଣ କରୁଛନ୍ତି, ଆମକୁ ଏମାନଙ୍କୁ ସବୁ ସ୍ମରଣ କରୁଛନ୍ତି, ମୋତେ ମୋ କଥା କହିନାହାନ୍ତି, ସେ କ'ଣ କହିଲେ, ଅପି ସ୍ମରତି ନ କୃଷ୍ଣ ମାତରଂ ସୁହୃଦ ସଖିନ୍ ଗୋପାନ ରଜଂ ଚାତ୍ମନାଥଂ ଗାବ ବୃନ୍ଦାବନଂ ଗିରିମ୍, ନିଜ କଥା କହୁନାହାନ୍ତି, ଅନ୍ୟମାନଙ୍କୁ ମାତାଜୀମାନେ ଆପଣ କଥା ଚାଲିଛି, ସୁବିଧା ହେଉଛି କଥା ହେବା ପାଇଁ, ତ କିଛି ଡିଷ୍ଟର୍ବାନ୍ସ ହେଉନି ତ ଆମ କଥାରେ, କୁନ୍ତି ମାତାଜୀ ଆପଣ ଯେଉଁ ଆପଣ ଆମେ ଯେଉଁ କଥା କହୁଛୁ ଆପଣ କଥାରେ ଡିଷ୍ଟର୍ବାନ୍ସ ହେଉନି ତ, ନାଇଁ ଯେ କାଳେ କହିବି ନହେଲେ ମୁଁ ବନ୍ଦ କରିଦେବି କଥା, ଆପଣ କଥା କୁହନ୍ତୁ, ଭାଗବତ କଥାଟା ବର୍ତ୍ତମାନ ବନ୍ଦ କରିଦେବା। ତେଣୁ ଏ ଯେଉଁ କୁହାଗଲା, ନିଜ କଥା ପଚାରୁନାହାନ୍ତି, ଅନ୍ୟମାନଙ୍କ କଥା ପଚାରୁଛନ୍ତି, ମାଆଙ୍କୁ ସେ ସ୍ମରଣ କରୁଛି ନା ନାହିଁ, ତାଙ୍କ ବନ୍ଧୁବାନ୍ଧବକୁ ସ୍ମରଣ କରୁଛି ନା ନାହିଁ, ବ୍ରଜକୁ ସ୍ମରଣ କରୁଛି ନା ନାହିଁ, ଗାଭୀବାକୁ ସ୍ମରଣ କରୁଛି ନା ନାହିଁ, ଏ ପ୍ରଥମ ପ୍ରଶ୍ନ ହେଲା ଏଇଟା। ତେଣୁ କିଂ ନ ବିସ୍ମୃତବାନ ଅସ୍ତି ଇତ୍ୟର୍ଥ, ତାଙ୍କର ଭାବ ହେଉଛି କ'ଣ, ସ୍ମରଣ କରୁଛନ୍ତି କି, ତାର ଅର୍ଥ ହେଉଛି ଆମକୁ ବିସ୍ମରଣ କରିନାହାନ୍ତି ତ, ଭୁଲି ଯାଇନାହାନ୍ତି ତ, ବିସ୍ମରନ୍ତି ଇତ୍ୟର୍ଥ। ସୋସ୍ୟା ଅନିର୍ଦ୍ଦେଶ ମହାଦୈନ୍ୟ, ନିଜ ବିଷୟରେ କହୁନାହାନ୍ତି, ଇଏ ତାଙ୍କର ମହାଦୈନ୍ୟତା, ମୋର କ'ଣ ଅଛି ଯେ କୃଷ୍ଣ ମୋତେ ସ୍ମରଣ କରିବ, ମୁଁ କ'ଣ ତାର ସେବା କରିଛି ବା ମୁଁ କ'ଣ ତାର କରିଛି, କିଛି ଉପକାର କରିଛି ଯେ ମୋତେ ସ୍ମରଣ କରିବ, ଏହି ଦୈନ୍ୟ ଭାବ ନନ୍ଦ ମହାରାଜ, ସେଥିପାଇଁ ନିଜ କଥା କହୁନାହାନ୍ତି, ଅନ୍ୟମାନଙ୍କ କଥା ସବୁ କହୁଛନ୍ତି। ଏଇଭଳି ଭାବରେ ଏଇଟା ହେଲା କେଉଁ ଶ୍ଲୋକ 18 ନାଇଁ କି 19 ଶ୍ଲୋକରେ କହୁଛନ୍ତି, ତାପର ଶ୍ଲୋକରେ କହୁଛନ୍ତି, ଅପ୍ୟାୟାସ୍ୟତି ଗୋବିନ୍ଦ ସ୍ୱଜନାନ୍ ସକୃତୀକ୍ଷିତୁମ୍ ତରି ତକ୍ଷ୍ୟାମ ତତ୍ ବକ୍ତୃମ୍ ସୁନସଂ ସୁସ୍ମିତେକ୍ଷଣ। ଆଚ୍ଛା, ଏ ଶ୍ଲୋକରେ କହୁଛନ୍ତି ଗୋବିନ୍ଦ, ସେଠି କହିଲେ କୃଷ୍ଣ, ବର୍ତ୍ତମାନ କହିଲେ ଗୋବିନ୍ଦ, ପ୍ରତି ଅକ୍ଷରେ ପ୍ରତି ଶ୍ଲୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ତେଣୁ ଗୋବିନ୍ଦ କହିଲେ ଶ୍ରୀକୃଷ୍ଣ ସ୍ୱଜନାନ୍, ତାଙ୍କର ନିଜ ଜନ ଯେଉଁ ରହିଛନ୍ତି ଆତ୍ମ୍ୟାନ୍ ତସ୍ମାନ୍ ଅସ୍ମାନ୍, ଆମମାନଙ୍କୁ ବହୁବଚନ କହିଲେ, ନିଜ କଥା କହୁନାହାନ୍ତି, ଇକ୍ଷିତୁମ୍ ଦେଖିବା ପାଇଁ ଭଗବାନ କହିଥିଲେ କୃଷ୍ଣ ଯେତେବେଳେ ନନ୍ଦ ମହାରାଜ ଯାଇଥିଲେ ସେତେବେଳେ କହିଥିଲେ ମୁଁ ତାଙ୍କୁ ଦେଖିବା ପାଇଁ ଆସିବି ଏ ଶ୍ଳୋକଟି କହିଥିଲେ ଏ ଶ୍ଳୋକଟି ଅଛି ଦଶମ ସ୍କନ୍ଧ 45 ଅଧ୍ୟାୟରେ ଅଛି ଶ୍ଳୋକଟି ତେଣୁ ବର୍ତ୍ତମାନ ସେ କହୁଛନ୍ତି ଇକ୍ଷିତୁମ୍ ସ୍ୱଜନାନ୍ ଇକ୍ଷିତୁମ୍ ସକୃତ ସକୃତ କହିଲେ ବାର ମେକମ୍ ଗୋଟିଏ ଥର ବାର ମେକମ୍ ଆୟସ୍ୟତି ଅପି ଆସିବେ କି ଆୟସ୍ୟତି ଅପି ଆଗମିଷ୍ୟତି କିଂ ଆସିବେ ତରି ନା ଆସିଲେ କ'ଣ ହେବ କି ନା ତରି ଆସିଲେ କ'ଣ ହେବ ନା ଯଦି ଆୟସ୍ୟତି ତଦା ଯଦି ସେ ଆସିବେ କ'ଣ ହେବ ନା ସୁନସଂ ତାଙ୍କର ଯେଉଁ ସୁନ୍ଦର ମୁଖ ରହିଛି ସୁନସଂ ସୁନସଂ କହିଲେ ଶୋଭନା ଶୋଭନ ନାଶାଯୁକ୍ତମ ନାଶ ସୁନ୍ଦର ନାସିକା ତାଙ୍କର ରହିଛି ଶୋଭନ ନାଶାଯୁକ୍ତମ ଏ ମହାପୁରୁଷର ଲକ୍ଷଣ ସବୁ ରହିଛି ତା ଦେହରେ ଗୋଟିଏ ଲକ୍ଷଣ ହେଉଛି ନାସିକା ନାସିକା ହେଉଛି କ'ଣ ଉଚ୍ଚ ନାସିକା ତାଙ୍କର ଥିବ ଏ ମହାପୁରୁଷର ଲକ୍ଷଣ ନାସିକା 32 ଲକ୍ଷଣ ରହିଛି ତେଣୁ ପ୍ରଥମେ ସେ କହିଲେ ଶୋଭନ ନାସିକା ନାଶାଯୁକ୍ତମ ତାଙ୍କର ସୁନ୍ଦର ନାଶା ନାଶାକୁ ସୁସ୍ମିତେ କ୍ଷଣମ ତାପରେ ବୋଲି ସୁସ୍ମିତେ କ୍ଷଣମ ଯେଉଁ ସୁନ୍ଦର ସୁସ୍ମିତ ସବୁବେଳେ ସେ କ'ଣ ସବୁବେଳେ ସ୍ମିତହାସ୍ୟ ତାଙ୍କର ରହିଛି ବଦନରେ ତାଙ୍କର ମୁଖରେ ସବୁବେଳେ ସ୍ମିତହାସ୍ୟ ରହିଥାଏ ସେ କେବେଳେ ଦୁଃଖିତ ରହିପାରନ୍ତି ନାହିଁ ଭଗବତ ଗୀତାରେ ମଧ୍ୟ ସେ କଥା କହିଛନ୍ତି ତେଣୁ ଯେଉଁ ସବୁ ରହିଛେ ସୁସ୍ମିତ କ'ଣ ସେ ହସି ହସି କହିଲେ ସେଇଟା କହିଲେ ଭଗବତ ଗୀତାରେ କହିଲେ ନା ଦ୍ୱିତୀୟ ଅଧ୍ୟାୟରେ ବିଚିଜ୍ଞା ସେ ଶ୍ଳୋକଟି ଅଛନ୍ତି ଯାହା ହଉ ଏ ସୁସ୍ମିତ କ୍ଷଣ ଭଗବାନଙ୍କର ମୁଖରେ ସବୁବେଳେ ସ୍ମିତ ହାସ୍ୟ ରହିଥିବ ଏମିତି ଆମର ଯେତେବେଳେ ଆମର ଶ୍ରୀଶ୍ରୀ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଯେତେବେଳେ ଆମେ ଫଟୋ ଉଠାଉଛେ ଆଜିକାଲି ଫଟୋ ଉଠା କମିଗଲାଣି କାରଣ ଫଟୋ ଆମେ ନିଜେ ନିଜେ ଉଠାଇ ଦେଉଛେ ସେଲ୍ଫି ଆଉ ଜଣେ ସେଲ୍ଫି ନେଇକରି ଟ୍ରେନ୍ ନିକଟ ଟ୍ରେନ୍ ଲାଇନ୍ରେ ସେ ମୃତ୍ୟୁବରଣ କଲେ ସେଲ୍ଫି ନେଉଥିଲେ ଟ୍ରେନ୍ ଆସୁଛି କେମିତି ସେଲ୍ଫ ଦେଖିବେ ସମସ୍ତେ ଦେଖିବେ କେତେ ଯୋଦ୍ଧା ଇଏ କେତେ ବୀର ଟ୍ରେନ୍ ଆସୁଛି ହେଲେ ସେଲ୍ଫି ନେଉଛି ସେ ମୃତ୍ୟୁବରଣ କଲେ ସିଏ ଆଗକାଳେ ଯାଉଥିଲେ ଆଜିକାଲି ଏବେ ବି ଯାଉଛନ୍ତି ଦରକାର ପଡ଼ିଲେ ଯାଉଛନ୍ତି ଫଟୋ ଷ୍ଟୁଡ଼ିଓକୁ ଯାଉଛନ୍ତି ଫଟୋ ଉଠାଇବା ପାଇଁ ଫଟୋ ଉଠାଇଲା ବେଳେ କ୍ୟାମେରାମ୍ୟାନ୍ କ'ଣ କହୁଛି ସ୍ମାଇଲ୍ ପ୍ଲିଜ୍ ସିଏ ଯେଉଁ ହସିବା ପାଇଁ ତାଙ୍କର ଇଚ୍ଛା ଥିବ ସେ ଗମ୍ଭୀର ଆହୁରି ଅଧିକ ହେଇଯିବ ତାଙ୍କର ହସ ଆସିବ ନାହିଁ କିନ୍ତୁ ଭଗବାନଙ୍କର ସ୍ୱତଃ ହସ ସୁସ୍ମିତ ଇକ୍ଷଣମ ସ୍ମତ ହାସ୍ୟ ସବୁବେଳେ ତାଙ୍କର ବାଇ ଡିଫଲ୍ଟ ଏଇଟା ବାଇ ଡିଫଲ୍ଟ ତାଙ୍କର ହସ ଆସିବ ସେ ଚାହିଁଲେ ମଧ୍ୟ ଦୁଃଖ ପ୍ରାପ୍ତ ହୋଇପାରିବ ନାହିଁ ଯେମିତି ଉଦାହରଣ ଦିଆଯାଏ ସୂର୍ଯ୍ୟ ସୂର୍ଯ୍ୟ ଚାହିଁଲେ ଟିକେ ଅନ୍ଧକାରକୁ ଟିକେ ଦେଖନ୍ତି ଟିକେ କେମିତି ହେଇପାରନ୍ତାନି ନା ହେଇପାରିବ ନାହିଁ ସୂର୍ଯ୍ୟ ଯିବାଟେ ଥିବେ ଯୋଜନ ଯୋଜନ ଧରି ଅନ୍ଧକାର ଭାଗିବ ପଳେଇବ ଧାଇଁବ ପଳେଇବ ରହିବ ନାହିଁ ସେଠି ତେଣୁ ସେହିଭଳି ଭାବରେ ଭଗବାନ କହିଲେ ତାଙ୍କର ସବୁବେଳେ ସ୍ମିତ ହାସ୍ୟ ବାଇ ଡିଫଲ୍ଟ ତାଙ୍କର ଫର୍ମ ଏଇଭଳି ଭାବରେ ରୂପ ଏଇଭଳି ଭାବରେ ରହିଛି ସବୁବେଳେ ସ୍ମିତ ହାସ୍ୟ କରୁଥିବେ ସୁସ୍ମିତ କ୍ଷଣ ସେହି ଇକ୍ଷଣ ଯେଉଁ ସେହି ରୂପର ଇକ୍ଷଣ ନୟନେ ଯସ୍ମିନ୍ ତତ୍ ତାଙ୍କର ଯେଉଁ ଚକ୍ଷୁ ରହିଛି ବିସ୍ମିତ ସୁନ୍ଦର ମୁଖରେ କ'ଣ ଯେଉଁ ରହିଛି ସ୍ମିତ ହାସ୍ୟ ସ୍ମିତ ବଦନରେ ତାଙ୍କର ଯେଉଁ ଚକ୍ଷୁ ରହିଛି ସୁସ୍ମିତେ କ୍ଷଣମ୍ ଏବଂ ସୁସ୍ମିତେ ଶୋଭନା ହାସ୍ୟଯୁକ୍ତେ ଇକ୍ଷଣେ ନୟନେ ଯସ୍ମିନ୍ ତତ୍ ତତ୍ ବକ୍ତ୍ରମ୍ ସେହିଭଳି ମୁଖକୁ ତତ୍ ବକ୍ତ୍ରମ୍ ତସ୍ୟ ଶ୍ରୀକୃଷ୍ଣସ୍ୟ ବକ୍ତ୍ର ବଦନମ୍ ତାଙ୍କର ଯେଉଁ ବଦନ ବା ବକ୍ତ୍ର ଏଇଟାକୁ ଦ୍ରକ୍ଷାମି ଅବଲୋକିଷ୍ୟାମି ମୁଁ ଦର୍ଶନ କରିବି ସେ ଆସିଲେ ମୁଁ ତାଙ୍କର ସେଇ ସୁନ୍ଦର ନାସିକା ତାଙ୍କର ଯେଉଁ ରହିଛି କ'ଣ ସୁନସଂ ସୁସ୍ମିତେ କ୍ଷଣମ୍ ସୁସ୍ମିତେ ଯେଉଁ ସ୍ମିତ ହାସ୍ୟ କରୁଥିବା ତାକୁ ଚକ୍ଷୁ ନୟନ ରହିଛି ଏଇଟାକୁ ଦର୍ଶନ କରିବି ଦେଖିବି ଦକ୍ଷାମି ଏ ଶ୍ଳୋକ ଭାଷାରେ କୁହାଯାଉଛି ଅପି ଆୟସ ଇତି ଇତି କିଂ ସ୍ୱିଦୁ ସ୍ୱିତ୍ ଉଦ୍ଧବ ତନ୍ ତନ୍ ମନୋହ ଅଭିପ୍ରାୟ ଜାନାସିତି ଭାବ ତାଙ୍କର ଭାବ କ'ଣ ଏଇ ଯେଉଁ କଥା କହିବାରେ ଏଇ ପ୍ରଶ୍ନଟି ପଚାରିଲେ ବା ଏ କଥାଟି ଯେଉଁ କହିଲେ ତାଙ୍କର ଭାବ ମନର ଭାବନାଟା ଏଇଟା ଆମେ ଜାଣିପାରିବା ନାହିଁ ଆଚାର୍ଯ୍ୟମାନେ ଟିକାରେ କହିପାରିବ କ'ଣ ଆମର ଭାବର ମନର ଭାବ ରହିଛି ତେଣୁ ଏଇ ଭାବ ଥିଲା ତ ଅପି ଆୟସ୍ୟ ଇତି କିଂ ସ୍ୱିତ୍ ଉଦ୍ଧବ ତନ୍ ମନ ଅଭିପ୍ରାୟ ଜାନାସି। ଉଦ୍ଧବ ଆସିଛନ୍ତି ନା ସନ୍ଦେଶ ଆଣିକିରି, ତେଣୁ ତାଙ୍କର ମନର ଅଭିପ୍ରାୟ କ'ଣ ଅଛି ସେ ଜାଣିଥିବେ, ଉଦ୍ଧବ ଜାଣିଥିବେ, ତେଣୁକରି ଏଇ ପ୍ରଶ୍ନଟି ପଚାରୁଛନ୍ତି। ପିଆସ୍ୟତି ଗୋବିନ୍ଦ ଏଇ ଭାବରେ ପଚାରୁଛନ୍ତି, ନନୁ ଜାନାମି ଏବ ସ ଆୟାସ୍ୟତି ଯୁଷ୍ମା। ସେ ଯଦି କହିବେ, ଉଦ୍ଧବ କହିବେ, ହଁ ମୁଁ ଜାଣିଛି, ନନୁ ଜାନାମି ଏବ ନିଶ୍ଚିନ୍ତ ଭାବରେ ମୁଁ ଜାଣିଛି, ଏ ସନ୍ଦେହ ନାହିଁ, ଏତେ ନିଶ୍ଚିନ୍ତ ଭାବରେ ଜାଣିଛି ନା କ'ଣ ନା ଆୟାସୀ, ସେ ନିଶ୍ଚିନ୍ତ ଭାବରେ ଆସିବେ। ଆୟାସ୍ୟ ଇତି ଯୁଷ୍ମାନ ଶାନ୍ତୋଇଷ୍ୟତି, ଯଦି ସେ କହିବେ ମୁଁ ତୁମକୁ ସାନ୍ତ୍ୱନା ଦେଉ, ସେ ଆସିବେ, ଯୁଷ୍ମାନ ଶାନ୍ତୋଇଷ୍ୟତି। ନିଶ୍ଚଳ ନିଶ୍ଚଳ ମାତ୍ରୈବ ସ୍ଥାସ୍ୟତିଥି ତତ୍ର, ଯଦି ସେ କହିବେ ତୁମେ ଚିନ୍ତା କର ନା, ସେ ଆସିବେ ନିଶ୍ଚିନ୍ତ ଭାବରେ, ତୁମେ ଏଇଠି ରୁହ, କିଛି ବ୍ୟସ୍ତ ହୁଅ ନା, କାଳେ ଯଦି ଏଠି କହିବେ, ତତ୍ର ଅସ୍ମତ୍ ସାନ୍ତ୍ୱନଂ ଦୂରେ ବର୍ତ୍ତତାଂ, ତେଣୁ ତତ୍ର ଅସ୍ମତ୍ ସାନ୍ତ୍ୱନଂ ଦୂରେ ବର୍ତ୍ତତାଂ, ତେଣୁ ସେ ଯେଉଁ ସାନ୍ତ୍ୱନା ଦେବେ ସେଇଟା ଦୂରରେ ଥାଉ, ସେ ଯେଉଁ ସାନ୍ତ୍ୱନା ଦେବା ପାଇଁ ଆସିଛନ୍ତି ନା, ତାଙ୍କର ସନ୍ଦେଶ ଦେବା ପାଇଁ ଆସିଛନ୍ତି, ଦୂରରେ ଥାଉ। ନିଶ୍ଚଳ ବା ସ୍ୱପି ମା ଭବତୁ, ସେ କେବଳ ନିଶ୍ଚଳ ରହିପାରିବେ ନାହିଁ, ଭଗବାନ ବିରହରେ ସେ ରହିପାରିବେ ନାହିଁ, କିନ୍ତୁ କୃଷ୍ଣଙ୍କ ବିରହରେ, କିନ୍ତୁ ତା ଦର୍ଶନ ମାତ୍ର ଅହମ୍ ଯାଚେ ଇତ୍ୟାହ, କିନ୍ତୁ ତାଙ୍କର କେବଳ ଦର୍ଶନକୁ ମୁଁ ଚାହୁଁଛି, ଏଇ ମୋର ପ୍ରାର୍ଥନା, ଏଥିପାଇଁ ଏ କଥାଟି ଏଇ ଶ୍ଳୋକଟି କହୁଛନ୍ତି। ଗୋବିନ୍ଦ ଇତି ଗୋବିନ୍ଦ ଶବ୍ଦ ବ୍ୟବହାର କଲେ, ସ୍ୱ ସ୍ୱ ଜନାନାମ ଅସ୍ମାନ ବିରହ ମହାଜ୍ୱର ପୀଡ଼ିତାମ ଅଧ୍ୟ ସ୍ୱ ବା ପରଶ୍ୱତ ଦ୍ରଷ୍ଟୁମପି ସକୃଦପି କିଂ ଆୟସଧି। ଗୋବିନ୍ଦ ସ୍ୱ ସ୍ୱ ଜନାନ ଅସ୍ମାନ, ଆମେ ତାଙ୍କର କିଏ ତାଙ୍କର ପିତା କିଏ ତାଙ୍କର ମାତା, ଆମେ ସମସ୍ତଙ୍କର ଭଗବାନ ସହିତ ଗୋଟେ ସମ୍ବନ୍ଧ ରହିଛି, ସମସ୍ତଙ୍କର ଭଗବାନଙ୍କ ସହିତ ଗୋଟେ ସମ୍ବନ୍ଧ ରହିଛି, ସମ୍ବନ୍ଧ ଜ୍ଞାନଟି ଆମେ ଭୁଲି ଯାଇଛେ, ଆମର ମଧ୍ୟ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, କିନ୍ତୁ ଆମେ ସେଇଟାକୁ ଭୁଲିକିରି ଏ ଭୌତିକ ଜଗତରେ ସମ୍ବନ୍ଧ ଖୋଜି ବୁଲୁଛେ, କିନ୍ତୁ ଯେତେବେଳେ ଆମର ସ୍ୱରୂପ ସିଦ୍ଧି ପ୍ରାପ୍ତ ହେବା, ସେତେବେଳେ ଆମେ ଜାଣିପାରିବା ଭଗବାନଙ୍କ ସହିତ ସମ୍ବନ୍ଧ କ'ଣ ଆମର ଅଛି, ପିତା ପୁତ୍ର ସମ୍ବନ୍ଧ ବା ଭାଇ ବନ୍ଧୁ ସମ୍ବନ୍ଧ, ଏହିସବୁ ବିଭିନ୍ନ ପ୍ରକାର ଯେଉଁ ପାଞ୍ଚ ପ୍ରକାର ସମ୍ବନ୍ଧ ବା ଚାରି ପ୍ରକାର ସମ୍ବନ୍ଧ ରହିଛି, ଏହି ସମ୍ବନ୍ଧରେ ଆମେ ଭଗବାନଙ୍କ ସହିତ ସମ୍ବନ୍ଧିତ, ତେଣୁ ବ୍ରଜରେ ସମସ୍ତେ ଭଗବାନଙ୍କ ସହିତ ସମ୍ବନ୍ଧିତ, କିଏ ଦାସ୍ୟ ରସରେ, କିଏ ସଖ୍ୟ ରସରେ, କିଏ ବାତ୍ସଲ ରସରେ, କିଏ ମାଧୁର୍ଯ୍ୟ ରସରେ, ଏହିଭଳି ଚାରି ଭାବ ଭକ୍ତି ଦିଆ ନାଚାମ ଭୁବନ, ମହାପ୍ରଭୁ ଆସିଲେ ଏହି ଚାରି ଭାବକୁ ପ୍ରଦାନ କରିବା ପାଇଁ ଆସିଲେ। ତେଣୁ ସ୍ୱସ୍ୱ ଜନାନ ଅସ୍ମାନ ବିରହ ମହାଜ୍ୱର ପୀଡ଼ିତା, କୃଷ୍ଣଙ୍କ ବିରହରେ ଏ ମହାଜ୍ୱର, ଶରୀର ଟେମ୍ପରେଚର୍ ବଢ଼ିଯାଉଛି, ମହାଜ୍ୱର ପୀଡ଼ିତମ୍, ଏ ପୀଡ଼ିତ ବା ପୀଡ଼ା ସେ ପ୍ରାପ୍ତ ହେଉଛନ୍ତି, ଅଧ୍ୟ ଆଜି ସୁହ ବା କାଲି ମରିଷ୍ୟତ ଦ୍ରଷ୍ଟୁମପି ସକୃତପି କିଂ, ଆମେ ତ ମରିଯିବୁ ନା ତାଙ୍କ ବିରହରେ ମରିଷ୍ୟତି, କିନ୍ତୁ ସକୃତପି କିଂ ଆୟସତି, ଗୋଟେ ଥର ଯଦି ଦେଖିଦିଅନ୍ତୁ ତାହେଲେ ଆମେ ନିଶ୍ଚିନ୍ତ ଭାବରେ ଆନନ୍ଦରେ ମୃତ୍ୟୁବରଣ କରନ୍ତୁ, ତାଙ୍କ ରୂପ ଦେଖିଦେଲୁ, ଏଇଭଳି ଭାବରେ ଭାବରେ କହୁଛନ୍ତି ଆୟସତି ଗୋବିନ୍ଦ ଇତି ପର ପରାର୍ଧାନ ଗାସ୍ ତଦୁପଲକ୍ଷିତାନି କୋଟିଶ ସ୍ୱର୍ଣ୍ଣ ମୁଦ୍ରା ମୁକ୍ତା ମୁକ୍ତା ହୀରକାଦି ରତ୍ନ ରାଜତ କାନକ ପାତ୍ର ବିବିଧ ବସ୍ତ୍ରା ଅଳଙ୍କାର ଚନ୍ଦନ ଅଗୁରୁ କୁଙ୍କୁମ ଆଦି ଏନ ଅନେକ ଗୃହ ଦ୍ରବ୍ୟାଣି ସୁୟାନି ବନ୍ଦତାଂ ଲଭତାଂ ବିନ୍ଦତାଂ ଲଭତାଂ। ତାଙ୍କର ଭାବ ହେଉଛି ଏଇଟା, ଯାହା ସବୁ ଟ୍ରେଜର ରହିଛି, ଯେଉଁ ସବୁ ସମ୍ପତ୍ତି ରହିଛି, ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା, ନନ୍ଦଙ୍କର ଯେତେବେଳେ ଆନନ୍ଦ ହେଉଥିଲା, ଯେତେ ନନ୍ଦ ଉତ୍ସବ ପାଳନ କରାଯାଉଥିଲା ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ, ସେଇ ସମୟରେ ଏ କଥାଟି କୁହାଯାଇଛି, କାରଣ ନନ୍ଦ ମହାରାଜ ଜଣେ ଗୋପାଳ, କ'ଣ ତାଙ୍କର କିଛି କ'ଣ ଏତେ ଧନପଧନ ଅଛି, ଏମିତି କାଳେ ଲୋକମାନେ ଭାବିବେ, ଯେ ନନ୍ଦ ମହାରାଜଙ୍କର ଯେଉଁ କୃଷ୍ଣଙ୍କର ଜନ୍ମୋତ୍ସବ ପାଳନ କରାଯାଉଥିଲା, ଯେଉଁ ପ୍ରକାର ଉତ୍ସବ ପାଳନ କରାଯାଉଥିଲା, ଯେତେ ଯେଉଁ ଐଶ୍ୱର୍ଯ୍ୟ ପ୍ରଦର୍ଶନ କରାଯାଉଥିଲା, ଏଇଟାକୁ ଦେଖି ସମସ୍ତେ ଚିନ୍ତା କରିବେ, କ'ଣ ଆଙ୍କର ଏତେ ଐଶ୍ୱର୍ଯ୍ୟ ରହିଛି, ଏ ଗୋପାଳ ଲୋକ ଇଏ ଇଏ କ'ଣ ଫରେନ୍ ମନି ପାଉଛନ୍ତି ନା କ'ଣ, କ'ଣ ତାଙ୍କର ଧନ ଏତେ ଅଛି, କାଳେ ଲୋକମାନେ ଏଇଭଳି ଭାବିବେ, ଦର୍ଶକ ବା ଶ୍ରବଣକାରୀ ଚିନ୍ତା କରିବେ, ସେଇଥିପାଇଁ ସେ ପ୍ରଶ୍ନ ସୁଖଦେବ ଗୋସ୍ୱାମୀ ଏହି ଶ୍ଳୋକଟି କହିଥିଲେ, ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଅଛନ୍ତି, ଯେ ତତ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମାନ। ଭଗବାନ ଯେତେବେଳେ ଆସିଗଲେ ବ୍ରଜ ସବୁକିଛି ସମୃଦ୍ଧି ପ୍ରାପ୍ତ ହୋଇଗଲା, ତଥା ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୁଦ୍ଧିମାନ ତାପରେ ରମା କ୍ରୀଡ଼ନ ଅଭୁନ୍ ରୂପ ରମା ଲକ୍ଷ୍ମୀଦେବୀ ଯିଏ ବୈକୁଣ୍ଠରେ ସମସ୍ତେ ତାଙ୍କୁ ପୂଜା କରନ୍ତି ସିଏ ଆସି ବ୍ରଜବାସୀମାନଙ୍କୁ ପୂଜା କରୁଛନ୍ତି ଯେଉଁଠି ଲକ୍ଷ୍ମୀ ରହିଛନ୍ତି ସେଠି କ'ଣ ଆଉ ଧନର ଅଭାବ ରହିଛି ଦଶମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ତଥା ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୁଦ୍ଧିମାନ ହରେ ନିବାସ ଆତ୍ମଗୁଣେଇ ଭଗବାନ ସେଠି ରହୁଛନ୍ତି ହରି ରହୁଛନ୍ତି ତେଣୁ ଲକ୍ଷ୍ମୀ ରମା କ୍ରୀଡ଼ନ ଅଭୁନ୍ ରୂପ ରମା ଆସିକି ସମସ୍ତଙ୍କ ସେବା କରୁଛନ୍ତି ଲକ୍ଷ୍ମୀଦେବୀ ଯେଉଁ ଲକ୍ଷ୍ମୀଦେବୀଙ୍କ କୃପା ପାଇଁ ରାବଣ ଚାହିଁଥିଲେ ନେଇଗଲେ ଚୋରିକିରି କୃଷ୍ଣଙ୍କୁ ଭଗବାନ ବିଷ୍ଣୁଙ୍କୁ ଛାଡ଼ି ଦେଇକିରି ତାଙ୍କର ଲକ୍ଷ୍ମୀକି ନେଇଯାଉଥିଲେ ଆମର ସମସ୍ତଙ୍କର ରହୁଛି ସେଇଭଳି ଭାବ ରହିଛି ଆମେ ଭଗବାନ ପୂଜା କରିବା ନାହିଁ ଭଗବାନଙ୍କ ସମ୍ପତ୍ତିକୁ ଉପଭୋଗ କରିବା ତେଣୁ ଇଏ ଲକ୍ଷ୍ମୀଦେବୀ ସ୍ୱୟଂ ଆସି ତାଙ୍କର ସେବା କରୁଛନ୍ତି ଯେଉଁଠି ଲକ୍ଷ୍ମୀ ଅଛନ୍ତି ତାଙ୍କର ସେଠି ଧନର ଅଭାବ ରହିବ ତେଣୁ ଏଠି ନନ୍ଦ ମହାରାଜ କହୁଛନ୍ତି ମୋର ଯେଉଁ ସବୁ ରହିଛି ଐଶ୍ୱର୍ଯ୍ୟ ସବୁ ରହିଛି କ'ଣ କ'ଣ ରହିଛି ନା ପର ପରାର୍ଧାନ ଗା ଗାଭୀମାନେ ଯେଉଁ 9 ଲକ୍ଷ ରହିଛି ସେ ବଢ଼ିଗଲାଣି ନା ବହୁତ ଗାଭୀ ହେଇଗଲାଣି ଗା ତଦୁ ଉପଲକ୍ଷିତାନି ଏଇଭଳି ଭାବରେ ଆହୁରି ସବୁ ଧନ ସବୁ ରହିଛି ଗୋଧନ ବୋଲି କୁହାଯାଏ ଧନ ଭିତରେ ଗୋଧନ ଗୋଟେ ରହିଛି ଗାଭୀ ଧନ ଉପଲକ୍ଷିତାନି କ'ଣ କ'ଣ ନା କୋଟିଶ ସ୍ୱର୍ଣ୍ଣମୁଦ୍ରା କୋଟି କୋଟି ସ୍ୱର୍ଣ୍ଣମୁଦ୍ରା ରହିଛି ତାଙ୍କ ପାଖରେ ସ୍ୱର୍ଣ୍ଣମୁଦ୍ରା ମୁକ୍ତା ରହିଛି ହୀରା ରହିଛି ରତ୍ନ ରହିଛି ରଜତ ରହିଛି ଏଇଭଳି ଭାବରେ ଅତ୍ର ବିବିଧ ବସ୍ତ୍ର ଅଳଙ୍କାର ବହୁତ ବସ୍ତ୍ର ରହିଛି ଅଳଙ୍କାର ସବୁ ରହିଛି ଚନ୍ଦନ ଅଗୁରୁ କୁଙ୍କୁମ ଆଦି ଅନେକ ଗୃହ ଦ୍ରବ୍ୟ ଆଣି ବହୁତ ଜିନିଷ ରହିଛି ତେଣୁ ସୁୟାନି ଭିନ୍ନତାମ ଲଭତାମ ଗୋବିନ୍ଦ ଶବ୍ଦର ଅର୍ଥ ହେଉଛି ଏଇଟା ଅନେକ ସେ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ନା ଗୋବିନ୍ଦ କହିବାର ଉଦ୍ଦେଶ୍ୟ ହେଉଛି ତାଙ୍କର ଭାବ ହେଉଛି ସେ ଭିନ୍ନତାମ ସେ ଏଇଟାକୁ ଗ୍ରହଣ କରନ୍ତୁ ଏସବୁ ରହିଛି ଆମେ ତ ମୃତ୍ୟୁବରଣ କରିବୁ ଆଉ ସେ ତ ଆସିବେନି ଏସବୁ କିଏ ନେବ ଏଇଟାକୁ ତାଙ୍କର ଯେଉଁ ସମ୍ପତ୍ତି ଅଛି ମୋର ଯେଉଁ ସମ୍ପତ୍ତି ରହିଛି ସମ୍ପତ୍ତି କିଏ ନେବ ବିନ୍ଦତାମ ସିଏ ନିଅନ୍ତୁ ଆସିକି ନେଇଯାଆନ୍ତୁ ଏଇଟାକୁ ଆମେ ମରିବା ପୂର୍ବରୁ ସବୁ ଦେଇକି ଚାଲିଯିବୁ ଇସ୍କନକୁ ହୁଇଲ୍ କରିଦିଅନ୍ତୁ ଆମ ଯାହା ସମ୍ପତ୍ତି ଅଛି ଇସ୍କନ ସବୁ ଦିଆଯିବ ମୋ ମୃତ୍ୟୁ ପରେ ଏଇଭଳିଆ ଭଗବାନଙ୍କୁ ଦେଇଦେବା ଏଇ ଭାବ ରହିଛି କୃଷ୍ଣଙ୍କୁ ଦେଇଦେବା ଗୋବିନ୍ଦ ଏଇଠି ପରାର୍ଧାନ କୋଟିଶ ହଁ ଏ ରହିଲା ତେଣୁ ବିବିଧ ବସ୍ତ୍ର ଏସବୁ ବିନ୍ଦତାମ ସେଥିପାଇଁ ଗୋବିନ୍ଦ ଶବ୍ଦ ବ୍ୟବହାର କଲେ ଆ ପୂର୍ବରୁ କୃଷ୍ଣ ଶବ୍ଦ ବ୍ୟବହାର କରିଥିଲେ କୃଷ୍ଣ କହିଲେ ସମସ୍ତଙ୍କୁ ଆକର୍ଷଣ କରନ୍ତି ତେଣୁ ଆମେ ତାଙ୍କ ପ୍ରତି ଆକର୍ଷିତ ହେଉଛୁ ସେ ଆମକୁ ଆସିବେ କି ଦେଖିବା ପାଇଁ କୃଷ୍ଣ ତେଣୁ ଆବୟୋ ମୃତ୍ୟୁ ୟୋ ୟେସୁ ବସ୍ତୁସୁ କୌନ୍ୟ ସ୍ୱତ୍ୟ କଳ୍ପଦେୟତ ଏତାନି ଗୃହୀତ୍ୱା ଯତ୍ର ତସ୍ୟ ବସ୍ତୁ ମିଛାନ୍ତି ବସତ୍ୟୁତି ଭାବ ଆବୟ କହିଲେ ଆମେ 2 ଜଣ ଅଛୁ ଏଠି ବୁଢ଼ାବୁଢ଼ୀ ରହିଛୁ ଆଉ କେହି ନାହାନ୍ତି ଆମର ବୁଢ଼ାବୁଢ଼ୀ 2 ଜଣ ଆମେ 2 ଜଣ ରହିଛୁ ମୃତ୍ୟୁ ହେଉ ଆମର ମୃତ୍ୟୁ ଆସିଯିବ ଭଗବାନ ବୀରରେ ଜଣେ ମୃତ୍ୟୁ ରହିପାରିବ ନାହିଁ ଯେ ଭଗବାନ ଭଲ ପାଉଥିବ ଭଗବାନ ବୀରରେ ସେ ମୃତ୍ୟୁବରଣ କରିଯିବ କିନ୍ତୁ ସେ ଯେଉଁ ଦେଇଥିଲେ କଥା ଦେଇଥିଲେ ମୁଁ ଆସିବି ତୁମକୁ ଦେଖିବା ପାଇଁ ଆସିବି ସେଇ ତାଙ୍କୁ ଜୀବନ ଧାରଣ କରି ରଖିଛି ତେଣୁ ସେ ଯଦି ଆଜିକାଲି ଭିତରେ ନ ଆସିବେ ତାହେଲେ ତାଙ୍କୁ ମୃତ୍ୟୁବରଣ କରିବୁ ତେଣୁ ଇଏ ଯେଉଁ ସବୁ ରହିଛି ବସ୍ତୁ ସବୁ ରହିଛି ଆଉ କିଏ ନେବ କୌନ୍ୟ କୌନ୍ୟ ସତ୍ୱ କଳ୍ପ ଏଇସବୁ କିଏ ନେବ ଆଉ କିଏ ନେବ ଏସବୁ ଜିନିଷ ରହିଛି ନନୁ କି ଏବଂ ଦ୍ୟୋତୟସି ତମ ଆଗତ ପ୍ରାୟ ବିଧି ଇତି ତେଣୁ ଯଦି କହିବେ ସାନ୍ତ୍ୱନ ଦେବା ପାଇଁ ଆସିଛନ୍ତି ନା ତାଙ୍କର ମନୋଭାବ ଦେଖିକି ଜାଣିକିରି ଇଏ ଉଦ୍ଧବ ସବୁ ସାନ୍ତ୍ୱନ ଦେବେ ଉଦ୍ଧବ ବୁଦ୍ଧି ସତ୍ତମ ଯେଉଁ ଭଗବାନ ଯାହା ଦେଇଛନ୍ତି ଦେଇଛନ୍ତି କ'ଣ ସ୍ପଟରେ ତାଙ୍କର ପୁଣି ରହିଛି ନା ସ୍ପଟ ଯେଉଁ ହୋଇଛି ଆଡ଼ମିସନ ନିଆଯାଏ ସ୍ପଟରେ ରହିଛି ଆଡ଼ମିସନ ରହିଛି ସେମିତି ସ୍ପଟ ତାଙ୍କର ସେଇ ଇଏରେ ସେଇ ସ୍ଥାନରେ ସେଇ ସମୟରେ ଯେଉଁ ଆବଶ୍ୟକତା ସେଇଟାକୁ ସେ ବୁଦ୍ଧି ଦେବେ ନା ବୁଦ୍ଧି ସତ୍ତମ ସିଏ ବୁଦ୍ଧି କ'ଣ ପାଇଁ ରହିଛି ତେଣୁ ସିଏ ଯଦି କହିବେ କିମେବ ଦୋତେସି ତମ ଆଗତ ପ୍ରାୟମ ଏକଥା କାହିଁକି କହୁଛନ୍ତି ମହାରାଜ ସିଏ ବର୍ତ୍ତମାନ ଆସୁଛନ୍ତି ଦେଖ ଆସିଯିବେ ବର୍ତ୍ତମାନ ଆସି ପହଞ୍ଚିଯିବେ ଆଗତ ପ୍ରାୟ ବିଧି ନିଶ୍ଚିନ୍ତା ତତ୍ର ବିଳମ୍ବ ସମାନ ଆହ ତେଣୁ ତାଙ୍କର ବିଳମ୍ବ ସେ ସହିପାରିବେ ନାହିଁ ସେଥିପାଇଁ ଏଇ କଥାଟି କହୁଛନ୍ତି କ'ଣ କହିଲେ କରିତି କରି ବା ତରି ତରି ଯଦି ଆସିବେ ତାହେଲେ ତରି ତରି ଚ ପାଠେ କେଉଁଠି କରି ହେଉଛି କେଉଁଠି ତରି ବି ପାଯାଇଛି ତରି କହିଲେ ତାହେଲେ ତାହେଲେ କରି କହିଲେ କେତେବେଳେ ଏ ଯେଉଁ ରହିଛି ଦ୍ରକ୍ଷାମ ଇତି ସ୍ୱଲୋପ ଆର୍ଷ୍ୟ ଏସବୁ ବ୍ୟାକରଣ କ'ଣ ଟିକେ ଅଛି ଭୁଲବାର ଟିକେ ରହିଛି ସ୍ୱଲୋପ ଆର୍ଷ୍ୟ ତତ୍ ଚନ୍ଦ୍ର କୋଟି ତିରସ୍କାରୀ ବକ୍ତ୍ରଂ ତାଂ ନିରୁପମାଂ ନାସାଂ ଯେଉଁ ଚନ୍ଦ୍ର କୋଟି ତିରସ୍କାରୀ ବକ୍ତ୍ରଂ ମୁଖଚନ୍ଦ୍ର କ'ଣ କୁହାଯିବ କୋଟିଏ ଚନ୍ଦ୍ର ହେଲେ ମଧ୍ୟ ତିରସ୍କାର ହେଇଛି ଭଗବାନର ଯେଉଁ ମୁଖଚନ୍ଦ୍ର ମୁଖ ରହିଛି ମୁଖଚନ୍ଦ୍ର ବୋଲି କହିଦେଉଛେ ମୁଖ ଯେଉଁ ରହିଛି ମୁଖର ଯେଉଁ ରହିଛି ସୌନ୍ଦର୍ଯ୍ୟ କୋଟିଏ ଚନ୍ଦ୍ର ମଧ୍ୟ ସମାନ ହେଇପାରିବେ ନାହିଁ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ ଭଗବାନଙ୍କ ରୂପ ରହିଛି ତେଣୁ ତତ୍ର ବିଳମ୍ବ ଚନ୍ଦ୍ରକୋଟି ତିରସ୍କୃତ ତାଂ ନିରୁପମାନ ନାହାସାନ୍ ତାଙ୍କର କୌଣସି ଉପମା ନାହିଁ ନିରୁପମା ସେ ନାସା ତାଙ୍କର ଯେଉଁ ନାସିକା ରହିଛି ତାହାର କୌଣସି ଉପମା ନାହିଁ ଏତେ ସୁନ୍ଦର ନାସିକା ସୁନସମ ବୋଲି କୁହାଗଲା ତତ୍ ଅମୃତ ମଧୁରଂ ସ୍ମିତଂ ତେ କମଳ ଦଳାକାରେ ସୁଦୀର୍ଘ ନୟନେ ତନ୍ ତସ୍ମିନ୍ ଅନ୍ତକାଳେ ଉପପନ୍ନେ ଦୃଷ୍ଟିବ ମ୍ରିଏ ମହି ଇତି ଆକାଂକ୍ଷା ମହତି ବର୍ତ୍ତତ ଇତି ଭାବ କ'ଣ ନା ଅମୃତ ମଧୁରଂ ସ୍ମିତଂ ଯେଉଁ ସ୍ମିତ ହାସ୍ୟ ଏ ଅମୃତଠାରୁ ବଳି ସ୍ମିତ ହାସ୍ୟ ଏବଂ ମଧୁର ବହୁତ ମଧୁର ସ୍ମିତଂ ତେ କମଳ ଦଳାକାରେ କ'ଣ ପଦ୍ମ ଭଳି ରହିଛି କମଳ ଦଳ ଭଳି ସୁଦୀର୍ଘ ନୟନେ ସୁନ୍ଦର ନୟନ ରହିଛି ସୁଦୀର୍ଘ ନୟନ ଦୀର୍ଘ ନୟନ ରହିଛି ତସ୍ମିନ୍ ଅନ୍ତକାଳେ ଉପସନ୍ନେ ଆମେ ତ ମୃତ୍ୟୁବରଣ କରିବୁ ଅନ୍ତକାଳରେ ଦୃଷ୍ଟି ହେବ ସେଇ ଦୃଷ୍ଟିକୁ ଦେଖିବୁ ସେଇ ରୂପକୁ ଦେଖିବୁ ମ୍ରିଏ ମହତି ଆକାଂକ୍ଷା ଏଇ ମୃତ୍ୟୁ ସମୟରେ ଏଇଟା ମୋର ଆକାଂକ୍ଷା ରହିଛି ଆକାଂକ୍ଷା ମହତି ବର୍ତ୍ତତ ଇତି ଭାବ ଏଇ ଆକାଂକ୍ଷା ମୋର ରହିଛି ଏଇଭଳି ଭାବରେ ଏଇ ଭାବରେ ଇଏ କହୁଛନ୍ତି ଉଦ୍ଧବଙ୍କୁ ଏ ଶ୍ଳୋକଟି 19 ଶ୍ଳୋକ ତେଣୁ ଏଠି କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି କହୁଛନ୍ତି ନନୁ ଧୀମାନ୍ କୃତଜ୍ଞ ସୌ ସଦା ସ୍ମୃତି ଇତି ଆଶଙ୍କ୍ୟ ଦୃଢ଼ ମନେ ପୃଚ୍ଛତି ଧୀମାନ୍ ଶବ୍ଦ ବ୍ୟବହାର କରାଗଲା ନା ନା କୁହେନି ଅପ୍ୟାସିତ ଗୋବିନ୍ଦ ସୁଜନାନ୍ ସୁଶକ୍ତି ଦୀକ୍ଷିତ ତରି ଦକ୍ଷାମ ତଦ୍ ଭକ୍ତ ସୁନସମ ସୁସ୍ମିତ ତେଣୁ ସେ କହିବେ ଯଦି ଉଦ୍ଧବ ଇଏ ଯେତେବେଳେ କହୁଛନ୍ତି ଉଦ୍ଧବକୁ କହୁଛନ୍ତି ନା କାହାକୁ ଶୂନ୍ୟକୁ କହୁନାହାନ୍ତି ଉଦ୍ଧବକୁ କହୁଛନ୍ତି ଉଦ୍ଧବଙ୍କର କ'ଣ ଭାବନା ତାଙ୍କର କେଉଁ ଭାବନା ଏଇସବୁ ଜିନିଷ ଆମେ ଟିକାରେ ଜାଣିବା ତେଣୁ ସେ କହୁଛି ନନୁ ଧୀମାନ୍ ତୁମର ପୁତ୍ର ବହୁତ ବୁଦ୍ଧିମାନ ଇଏ ଯିଏ ବୁଦ୍ଧିମାନ ବୁଦ୍ଧି ସତ୍ତମ ତେଣୁ ସେ କହୁଛି ତାଙ୍କର ମଧ୍ୟ ବୁଦ୍ଧି ବହୁତ ରହିଛି ଧୀମାନ୍ ଭଗବତ ଗୀତାରେ କହିଲେ କ'ଣ କହିଲେ ବୁଦ୍ଧି ବିଷୟରେ ବୁଦ୍ଧି ବୁଦ୍ଧିମତା ଅସ୍ମି ଯେତେ ବୁଦ୍ଧିମାନ ବ୍ୟକ୍ତି ହୁଅନ୍ତୁ ତାଙ୍କର ବୁଦ୍ଧି ହେଉଛି ମୁଁ ଦଶ ମଧ୍ୟରେ କହିଲେ ତେଣୁ ଇଏ ଧୀମାନ୍ କୃତଜ୍ଞ ସବୁ ସିଏ ବହୁତ କୃତଜ୍ଞ ଭଗବାନ କୃତଜ୍ଞ ଏହିଭଳି ଭାବରେ ରୁହନ୍ତି ଭଗବାନ କୃତଜ୍ଞତା କ'ଣ ଯେତେବେଳେ ବର୍ଣ୍ଣା ଭକ୍ତିର ସମୃତ ସୁନ୍ଦର ବର୍ଣ୍ଣନା କରାଯାଇଛି ଯେତେବେଳେ ଦ୍ରୌପଦୀ ଆମେ ଗୀତ ବୋଲିବା ନାହିଁ ଗୀତ ବୋଲିଲେ ସମୟ ପଳେଇବ ଦ୍ରୌପଦୀ ଯେତେବେଳେ ତାଙ୍କ ବସ୍ତ୍ର ହରଣ ହେଉଥିଲା ସେତେବେଳେ ଗୋବିନ୍ଦ ଡାକି ଦେଇଥିଲେ ଗୋବିନ୍ଦ ଡାକି ଦେଇଥିଲେ ଭଗବାନ କୃତଜ୍ଞ ରହିଗଲେ ତାଙ୍କ ଋଣ ସୁଝିପାରିଲେ ନାହିଁ ମୋର ନାମ ନେଲେ ତାର ବଦଳରେ ମୁଁ ତାଙ୍କୁ କ'ଣ ଦେବି କିଛି ଦେଇପାରୁନାହିଁ ଏଇଭଳି ଭାବେ ନିଜେ କୃତଜ୍ଞ ରହିଗଲେ ଭଗବାନଙ୍କର ଏଭଳି କୃତଜ୍ଞତା ରହିଛି କ'ଣ କହିବା ଭଗବାନଙ୍କର ଏ ଅପକ୍ତୃ ସାମନ୍ତ ସିନ୍ଧୁରେ ବର୍ଣ୍ଣନା କରାଯାଇଛି ତେଣୁ ଇଏ କ'ଣ କୃତଜ୍ଞ ସେ କୃତଜ୍ଞ ଭଗବାନଙ୍କଠାରୁ ଆଉ ବଳି କିଏ କୃତଜ୍ଞ ଅଛନ୍ତି ଭଗବାନଙ୍କ କାହା ପ୍ରତି କୃତଜ୍ଞ ହେବାର ନାହିଁ ଭଗବାନ ଭଗବାନ ସମସ୍ତଙ୍କୁ ପ୍ରଦାନ କରୁଛନ୍ତି ଆମେ ସମସ୍ତେ ଭଗବାନ ପାଖରେ କୃତଜ୍ଞ ରହିବା କଥା ଭଗବାନଙ୍କ କିଛି ଆବଶ୍ୟକତା ନାହିଁ ଯେ ମୋତେ ଦେଲେ ମୁଁ ତାଙ୍କ ପାଇଁ କୃତଜ୍ଞତା ପ୍ରକାଶ କରିବି ଭଗବାନ କାହା ପ୍ରତି କୃତଜ୍ଞ ହେବା କଥା ନୁହଁ କିନ୍ତୁ ଏ ଭଗବାନଙ୍କର କୃତଜ୍ଞତା ଏଭଳି ଭଗବାନଙ୍କ ଭଗବତ୍ତା ରହିଛି ସମସ୍ତେ ଭଗବାନ ସମସ୍ତଙ୍କୁ ପୋଷଣ କରୁଛନ୍ତି ଏକ ବହୁନାମ ବିଧଧାତି କାମାନ ଯେତେ ଜୀବ ଅଛନ୍ତି ଅନନ୍ତ କୋଟି ଜୀବ ଅଛନ୍ତି ସମସ୍ତଙ୍କର ଆବଶ୍ୟକତା ସେ ପୂରଣ କରୁଛନ୍ତି ତଥାପି ସେ କହିଲେ ମୋତେ ଟିକେ ଦିଅ ପତ୍ରଟେ ଦିଅ ଏକ ବଚନରେ କହିଲେ ବହୁ ବଚନରେ କହିଲେ ନାହିଁ ଭାଇ ଏତେ ପତ୍ର ଆମେ ଦେବୁ ତୁମକୁ ତେଣୁ ସେ କହିଲେ ପତ୍ରଙ୍କୁ ଏକ ଗୋଟିଏ ପତ୍ର ଦେବେ ସେ ଦେବା ଦରକାର ନାହିଁ ପତ୍ରଙ୍କୁ ପୁଷ୍ପମ୍, ଆମେ ତ ବହୁତ ପୁଷ୍ପ ଦେଉଛୁ, ସେ କହିଲେ ଗୋଟିଏ ପୁଷ୍ପ ଦିଅ, ବେଶୀ ଧନ୍ୟବାଦରେ ବି ଚଳିବ। ଏ ଭଗବାନଙ୍କୁ ଭଜନ କରିବା କେତେ ସହଜ, ଏଇ ସିଦ୍ଧସ୍ୱାମୀ କହୁଛନ୍ତି ତାଙ୍କ ଟୀକାରେ। ଭଗବାନ ଭଜନ କରିବାର କିଛି କଷ୍ଟ ନାହିଁ, କିନ୍ତୁ ଅନ୍ୟ ପକ୍ଷରେ ଦେବତାମାନଙ୍କ ଭଜନରେ ବହୁତ ପ୍ରକାର କଷ୍ଟ ରହିଛି। କିନ୍ତୁ ତଥାପି ଏତେ ହତଭାଗ୍ୟ, ସେମାନେ ଭଗବାନଙ୍କୁ ଭଜନ ନ କରିକିରି ଅନ୍ୟମାନଙ୍କୁ ଭଜନ କରୁଛନ୍ତି। ସେଇଥିପାଇଁ ଭଗବାନ ଏକବଚନରେ କହିଲେ, ପତ୍ରଂ ପୁଷ୍ପଂ ଫଳଂ ସବୁ ଏକବଚନରେ କହିଲେ। ତୋର ତ ୱାଟର୍ ୱାଟର୍ ଆଉ ୱାଟର୍ ଏକ ବଚନ କ'ଣ କୁହାଯିବ, ସେଠି ତ ୱାଟର୍ ଜିନିଷ ରହିଛି ପୟ। ତେଣୁ ଇ ଭଗବାନ କୃତଜ୍ଞ ହେଇଯାଆନ୍ତି। ଆମେ ଯଦି ଗୋଟେ ଗୋଟିଏ ପତ୍ରଟେ ଦେଇକିରି ଭଗବାନ କୃତଜ୍ଞ ହେଇଗଲେ, ଏଇ ଶ୍ରୀଶ୍ରୀମଦ ରାଧାମୋହନ ସ୍ୱାମୀ ମହାରାଜ କଥାଟି କହୁଥିଲେ, ଗୋଟିଏ ପତ୍ର ଦେଲେ କ'ଣ, ଯେଉଁ ରହିଛନ୍ତି ଦ୍ରୌପଦୀ ତା ଖାଇସାରିଥିଲେ, ଦଶ ହଜାର ଆସି ପହଞ୍ଚିଗଲେ ଦୁର୍ବାସା, ଦଶ ହଜାର ଶିଷ୍ୟଙ୍କ ସହିତ ଆସି ଅର୍ଜୁନ ଦୁର୍ଯ୍ୟୋଧନ ପଠାଇଥିଲା ତାଙ୍କୁ। ତେଣୁ ସିଏ ଦେଖିଲେ ସେ ଯେଉଁ ପାତ୍ର ଅକ୍ଷୟ ପାତ୍ର ଧୁଆ ହେଇଯାଇଛି, ଗୋଟିଏ ପତ୍ର ରହିଛି, ସେଇ ପତ୍ରଟି ଦେଇଦେଲେ ସେ ସନ୍ତୁଷ୍ଟ ହେଇଗଲେ। ପତ୍ରଂ ପୁଷ୍ପମ୍ ଏକ ବଚନରେ କୁହାଯାଇଛି ଗଜରାଜ, ଗୋଟିଏ ପୁଷ୍ପ ଦେଇକରି ଭଗବାନ ତାକୁ ଉଦ୍ଧାର କରିଦେଲେ। ଫଳଂ ଇଏ ଆମର ଯାଇଥିଲେ ଶବରୀ, ଏସବୁ ରହିଛି ଦୃଷ୍ଟାନ୍ତ ରହିଛି। ତେଣୁ ସେ କହୁଛନ୍ତି ଭଗବାନ ସମସ୍ତଙ୍କ କୃତଜ୍ଞ, ଭଗବାନଙ୍କ କାହା ପାଇଁ କୃତଜ୍ଞ ହେବାର ଆବଶ୍ୟକତା ନାହିଁ, କିନ୍ତୁ ତଥାପି ସେ ସମସ୍ତଙ୍କ କୃତଜ୍ଞ ହେଇଯାଆନ୍ତି। ତାଙ୍କର ଖାଲି ନାମ ଆମେ ଯଦି ନେଇଯିବା, ସେ ଆମ ପାଖରେ କୃତଜ୍ଞ ରହିଯିବେ। ଏ ଭଗବାନ ଏଭଳି ଦୟା ରହିଛି ବା କୃତଜ୍ଞତା ରହିଛି। ସଦା ସ୍ମରତି ହେବ, ସେ ସବୁବେଳେ ତାଙ୍କୁ ସ୍ମରଣ କରୁଛନ୍ତି, ସଦା ସ୍ମରତି ହେବ ଇତି ଆଶଙ୍କ୍ୟ ଦୃଢ଼ ଅମନୟତ ପୃଚ୍ଛତି। କାଳେ ଇଏ କହିବେ, ଉଦ୍ଧବ କହିବେ, ତୁମକୁ ସବୁବେଳେ ଚିନ୍ତା କରୁ, ସେଥିପାଇଁ ଏଇଟାକୁ ସେଇଟାକୁ ଦମନ କରିବା ପାଇଁ ଏଇଟା ଏଇ ପ୍ରଶ୍ନଟି କହିଲେ। ଗୋବିନ୍ଦ ଗୋବିନ୍ଦ ଗୋକୁଳେନ୍ଦ୍ର, ଗୋବିନ୍ଦ ଖାଲି ଶବ୍ଦ ବ୍ୟବହାର କରାଯାଇଛି, ଗୋବିନ୍ଦ କହିଲେ ଗୋକୁଳେନ୍ଦ୍ର, ଗୋ ଅର୍ଥ ଗୋକୁଳେନ୍ଦ୍ର, ଗୋକୁଳର ଇନ୍ଦ୍ର ସିଏ, ଗୋକୁଳର ଇନ୍ଦ୍ର ସିଏ, ଗୋକୁଳର ସିଏ ହେଉଛନ୍ତି ରାଜା। ଗୋକୁଳେନ୍ଦ୍ର ମତ୍ ପୁତ୍ର ଇତି, ମୋର ପୁତ୍ର ଇତି ଆଗମନେ ଯୋଗ୍ୟତେ ଉକ୍ତା। ତେଣୁ ମୋର ପୁତ୍ର ଯେହେତୁ ସେ ଆସିବା କଥା, ତାର ସେଇଟା ଯୋଗ୍ୟ, ମୁଁ ସେଥିପାଇଁ ଯୋଗ୍ୟ, ସେ ଆସିବା କଥା। ସୁଜନାନ୍ କଲେ ଅତି ଆର୍ତ୍ତାନ୍ ସକୃତ ଇକ୍ଷିତୁମ୍ ଅପି କିଂ ପୁନଃ, ଯଦି ଏ ଯେଉଁ ନିଜ ଜନ ସବୁ ତାଙ୍କର ରହିଛନ୍ତି, ଅତି ଆର୍ତ୍ତାନ୍ ଭଗବାନ ବିରହରେ ଛଟପଟ ହେଉଛନ୍ତି, ଯେମିତି ଜଳ ବିନା ମାଛ ଯେଭଳି ଭାବେ ଛଟପଟ ହୁଏ, ସେହିଭଳି ଭାବେ ଏମାନଙ୍କ ଅବସ୍ଥା। ଅତି ଆର୍ତ୍ତାନ୍ ସକୃତ ଇକ୍ଷିତୁମ୍ ଅପି କିଂ, ଗୋଟିଏ ଥର ଦେଖିବା ପାଇଁ ଚାହାନ୍ତି ସେ, ଆଉ ଅନ୍ୟ କଥା କ'ଣ, ପୁନଃ ମଧୁର ବାକ୍ୟାଧୀନାଂ ସାନ୍ତ୍ୱାନ ଦିନାଂ କୃତ କର୍ତ୍ତୁମ୍। ଆଉ ଯେଉଁ ମଧୁର ବାକ୍ୟ କହିବେ, ମଧୁରୟା ଗିରା ବଲ୍ଗୁ ବାକୟା ସୁସ୍ମିତେ କ୍ଷଣମ୍, ମଧୁରୟା ଗିରା ବଲ୍ଗୁ ବାକୟା ବୁଧ ମନୁ ଗୟା ସୁସ୍ମିତେ ପୁଷ୍କରେ କ୍ଷଣମ୍, ବିଧି କରିମା ବୀର ମୁହ୍ୟତି ଅଧର ସିଧୁନା ପାୟସନା। ମଧୁରୟା ଗିରା ଭଗବାନ ବିଚନ, ଭଗବତ ଗୀତାରେ କେଉଁଠି କୁହାଗଲା ଭଗବାନ ବଚନ କଥା? ଭଗବତ ଗୀତା ଅନ୍ତିମରେ କହିଲେ ନା, ରାଜନ୍ ସଂସ୍ମୃତ୍ୟ ସଂସ୍ମୃତ୍ୟ ସମ୍ବାଦ ଇମେ ଅଦ୍ଭୁତମ୍ କୃଷ୍ଣ କେଶବ ଅର୍ଜୁନ ପୁଣ୍ୟ ହୃଷ୍ୟାମ ଚ ମୁହ ମୁହୁ ମୁହୁ ଏ ଇତି କେଶବ ଅର୍ଜୁନ ସ୍ୱୟଂ ସାକ୍ଷାତ ମୁଁ ଶୁଣିଲି ଭଗବାନ କଥା। ଇତି ଇତିହଂ ବାସୁଦେବସ୍ୟ ପାର୍ଥଶେଷ ମହାତ୍ମାନ ସମ୍ବାଦମେ ଅଶ୍ରୁଷମ ଅଦ୍ଭୁତମ୍ ରୋମର୍ଷଣମ୍ ବ୍ୟାସ ପ୍ରସାଦା ସୁତବାନ୍ ଏତଦ୍ ଗୁହେ ମହମ୍ ପରମ ଯୋଗଂ ଯୋଗେଶ୍ୱରାତ୍ କୃଷ୍ଣାତ୍ ସାକ୍ଷାତ କଥାୟତ ସ୍ୱୟଂ। ସାକ୍ଷାତ ଯେଉଁ କଥା କହୁଥିଲେ ସେ ଶୁଣିଲେ, ଭଗବାନଙ୍କ ବଚନ ଶୁଣିଲେ ସିଏ, ଆମେ ପରୋକ୍ଷ ଭାବରେ ଶୁଣୁଛେ, ଆମେ ଭଗବାନ ବଚନ ଶୁଣୁନାହିଁ, ପରୋକ୍ଷ ଭାବରେ ଶୁଣୁଛେ, କିନ୍ତୁ ସେ ସାକ୍ଷାତ ଶୁଣିଥିଲେ, ସାକ୍ଷାତ କଥାତ ସ୍ୱୟଂ। ତେଣୁ ଭଗବାନଙ୍କର ଶୁଣିକିରି ସେ କହୁଛନ୍ତି, ରାଜନ୍ ସଂସ୍ମୃତ୍ୟ ସଂସ୍ମୃତ୍ୟ, ମୁଁ ସ୍ମରଣ କରିକରି ସଂସ୍ମୃତ ସଂସ୍କୃତ ଶବ୍ଦରେ ଶ୍ରୀଶ୍ରୀମନ୍ତ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି, ତୁମେ ଯଦି ଲକ୍ଷେ ଥର କହିଲେ ମଧ୍ୟ କିଛି ଅସୁବିଧା ନାହିଁ, ଗ୍ରାମାଟିକାଲ କିଛି ମିଷ୍ଟେକ୍ ହେବ ନାହିଁ,
ସଂସ୍କୃତି 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 ନନ୍ଦ ମହାରାଜ କହିବେ କଥା ଆସିବ, ଶ୍ଳୋକଟି ଆସିବ, ସଂସ୍କୃତି ସ୍ମରଣ କରୁଥିବା ସଂସ୍କୃତି ସଂସ୍କୃତି। ତେଣୁ ଏ ଗୀରା ଯେଉଁ ଭଗବାନଙ୍କର ମଧୁର ବଚନ ରହିଛି, ମଧୁରିଆ ଗୀରା କିଙ୍ଗ ପୁନଃ, ଆଉ ଯଦି ସେ ଆସିକରି ତାଙ୍କର ସୁନ୍ଦର କଥା କହିବେ, ମଧୁର କଥା କହିବେ, ଅଧରଂ ମଧୁରଂ ବଦନଂ ମଧୁରଂ ମଧରଂ ମଧୁରଂ ବଦନଂ ମଧୁରଂ ମଧୁରାଧିପତେରଖିଳଂ ମଧୁରଂ ମଧୁରାଧିପତେରଖିଳଂ ମଧୁରଂ ମଧୁରାଧିପତେ ରଖିଳଂ ମଧୁରଂ ମଧୁରାଧିପତେରଖିଳଂ ମଧୁରଂ ଅଧରଂ ମଧୁରଂ ବଦନଂ ମଧୁରଂ ନୟନଂ ମଧୁରଂ ହସିତଂ ମଧୁରଂ ହୃଦୟଂ ମଧୁରଂ ଗମନଂ ମଧୁରଂ ମଧୁରାଧିପତେରଖିଳଂ ମଧୁରଂ ମଧୁରାଧିପତେରଖିଳଂ ମଧୁରଂ ମଧୁରାଧିପତେରଖିଳଂ ସବୁକିଛି ମଧୁର, ତାଙ୍କର ସବୁକିଛି ମଧୁର, ଅଧର ମଧୁର, ବଦନ ମଧୁର, ନୟନ ମଧୁର, ହସିତ ମଧୁର, ହୃଦୟ ମଧୁର, ଗମନ ମଧୁର, କ'ଣ ତାଙ୍କର ଅମଧୁର ଅଛି? ମଧୁରାଧିପତି, ମଧୁରର ଅଧିପତି ସିଏ, ମଧୁରାଷ୍ଟକମ୍ ବଲ୍ଲଭାଚାର୍ଯ୍ୟ ରଚନା କରିଛନ୍ତି ମଧୁରଂ ଅପି କିଙ୍ଗ ପୁନଃ ମଧୁର ବାକ୍ୟାଦିନା ସାନ୍ତ୍ୱନାଧିକଂ, ସାନ୍ତ୍ୱନା ପ୍ରଦାନ କରିବେ ତାଙ୍କ ବିରହରେ ଯେଉଁ ରହିଛନ୍ତି, ଏମାନେ ଆର୍ତ ହେଇକି ରହିଛନ୍ତି, ସାନ୍ତ୍ୱନା ପ୍ରଦାନ କରିବେ କର୍ତ୍ତୁକମ୍। ଏଷା ପରମ ଦୈନୋକ୍ତି, ଏ ଦୈନ ନନ୍ଦ ମହାରାଜ ବହୁତ ଦୈନ ହିସାବରେ କହୁଛନ୍ତି ଦୈନୋକ୍ତି, ଯେତେ ପ୍ରକୃତରେ ଯେଉଁମାନେ ବହୁତ ଉନ୍ନତ ସେମାନଙ୍କର ଏଇ ଦୈନତା ଆସିବ। ଯେଉଁ ମହାପ୍ରଭୁ କହିଲେ ଚୁଣାଦବୀ ସୁନିଚେନ, ଏ ଦୈନତା ଏଇଟା ସେ ସ୍ୱୟଂ ଆସିବ। ଯେତେବେଳେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ଦୈନତା ପ୍ରକାଶ କରିଛନ୍ତି, କ'ଣ ଜଗାଇ ମାଦାଇ ହୋଇତେ ମୁଇଁ ସେ ପାପିଷ୍ଠ, ପୁରୁଷେର କୀଟ ପୁରୁଷେର ବିଷ୍ଠା ହୋଇତେ ମୁଇଁ ସେ ଲଘିଷ୍ଠ। ଏଇଟା ଖାଲି କଥାରେ କହୁନାହାନ୍ତି, ତାଙ୍କର ଭାବ ହେଉଛି ଏଇଟା। ଯେଉଁମାନେ ପ୍ରକୃତରେ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କୁ ସେଇ ଦୈନ୍ୟ ଭାବଟା ଆସିବ, ଶୁଣାଦ ବି ସୁନିଚେନ। ତେଣୁ ଇଏ ନନ୍ଦ ମହାରାଜ ସେଇଭଳି ଭାବରେ ତାଙ୍କର ସେ ଦୈନ୍ୟତା ଆସିଛି, ଦୈନ୍ୟତାରେ କଥା କହୁଛନ୍ତି। ନନୁ ସହ ସର୍ବଦର୍ଶୀ ତତ୍ର ଯଦି କହିବେ, ଏ କଥୋପକଥନ ଚାଲିଛି, ଉଦ୍ଧବ କହୁନାହାନ୍ତି, କିନ୍ତୁ ଉଦ୍ଧବଙ୍କର ଭାବନା ଏଇଟା, ନନ୍ଦ ମହାରାଜ ଚିନ୍ତା କରୁଛନ୍ତି, ଉଦ୍ଧବ କହିବେ ଏଇଟା କ'ଣ କହିବେ, ନନୁ ସହ ସର୍ବଦର୍ଶୀ, ସେ ସବୁକିଛି ଜାଣନ୍ତି ସର୍ବଦର୍ଶୀ, ତତ୍ର ସ୍ଥିତୋପି ସେ ସେଇଠି ରହିକରି ମଧ୍ୟ, ଯୁଷ୍ମାନ ସଦା ପଶ୍ୟତି ଏବ, ସେ ସେଇଠି ରହିକରି ମଧ୍ୟ ତୁମକୁ ସବୁ ଦେଖୁଛନ୍ତି, ସିଏ ଅମ୍ନି ପ୍ରେଜେଣ୍ଟ ଅମ୍ନି ପ୍ରେଜେଣ୍ଟ ଅମ୍ନି ସିଏଣ୍ଟ ଅମ୍ନି ପୋଟେଣ୍ଟ, ସିଏ ସବୁ ତାଙ୍କର ସବୁଠାରେ ସେ ବିଦ୍ୟମାନ, ସବୁ ତାଙ୍କର ଶକ୍ତି ରହିଛି ଏବଂ ସବୁକିଛି ସେ ଜାଣନ୍ତି ଭଗବାନ ବିଷୟରେ କୁହାଯାଏ। ତେଣୁ ଉଦ୍ଧବ ଜ୍ଞାନ ସତ୍ତମ, ତେଣୁ ସେ କହିବେ, ସିଏ ତତ୍ର ସ୍ଥିତୋପି ସେଇଠି ରହିକରି ମଧ୍ୟ ସେ ଦୁଷ୍ମାନ ସଦା ପଶ୍ୟନ୍ତି, ତୁମମାନଙ୍କୁ ସବୁବେଳେ ଦେଖୁଛନ୍ତି ସିଏ, ଇତିହେବ କି ଆଗମନେ ନା, ଆଉ ଆସିବା କଥା କ'ଣ କହିବା ତତ୍ର, ସେଥିପାଇଁ ଇଏ କହୁଛନ୍ତି ତରି ତରି, ସିଏ ଦେଖିଲେ କ'ଣ ଆମେ ତାଙ୍କୁ ଦେଖିବୁ ନା, ତରି ଶବ୍ଦ ବ୍ୟବହାର କରାଗଲା ସେଥିପାଇଁ, ତରି ଦକ୍ଷାମ ତାଙ୍କୁ ଦେଖିବୁ, ସ୍ୱରୂପ ଦେଖିବୁ, ଆମେ ଆଉ କ'ଣ ସ୍ୱରୂପ ଦେଖିବା, ଆଉ ସମୟ ହେଇଗଲା, ସମୟ ରୂପ ଦେଖ, କଥା କିଛି ବିଶ୍ରାମ ଦେବା, ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ଅଛି ବା କହିବାର ଅଛି, ବା ଆମର କିଛି ତ୍ରୁଟି ହେଇଗଲା ଭୁଲଭାଲ ହେଇଗଲା ଯଦି। ଅନୁବାଦ କହିଲେ ପ୍ରକୃତି ବୁଝି ହେବନି ନା, ନା ଆପଣ ବୁଝିପାରୁନାହାନ୍ତି କାହିଁକି ନା, ଆପଣ ବହି ନାହିଁ, ଆପଣ ବହି ନାହିଁ ଶୁଣିବା ପାଇଁ ଇଏ କରୁଛନ୍ତି, ବହି ଦେଖିଲେ ସେଇଟା ଆସ୍ୱାଦିନ ହେବ, ବହି ଦେଖିଲେ ପ୍ରଭାତ ଦେଇଛନ୍ତି, ଟ୍ରାନ୍ସଲେସନ୍ ଦେଇଛନ୍ତି ନା, ପ୍ରଭାତ ଟ୍ରାନ୍ସଲେସନ୍ ଦେଇଛନ୍ତି, ଅନୁବାଦ ଦେଇଛନ୍ତି ନା ଶୋକର, ମୁଁ ସେଇ ଶୋକଟା ଅନୁବାଦଟା କହୁଛି, ତ ମୁଁ ସେଇଟା ଶୋକର ଯେଉଁ କହିଛି ସଂସ୍କୃତ କୁହାଯାଇ ତ ଓଡ଼ିଆଟା ବି କହୁଛି ନା,
ଖଣ୍ଡି ଖଣ୍ଡି ଆପଣ ସେଇଟା ଧୈର୍ଯ୍ୟ ଧରିବାକୁ ପଡ଼ିବ ସେଇଟା ଏଇଟା ଆସ୍ୱାଦନ କରିବା କଥା ଏଇଟା ସଂସ୍କୃତ ସଂସ୍କୃତ ଶବ୍ଦ କାହିଁକି କୁହାଗଲା ସଂସ୍କୃତ ଶବ୍ଦ ନା ନା ସଂସ୍କୃତ ଶବ୍ଦ ଏଇଟା ଆସ୍ୱାଦନ ଆମ ଓଡ଼ିଆରେ ସେଇଟା ଠିକ୍ ଭାବରେ ଓଡ଼ିଆରେ ଅର୍ଥ ଆସିବ ନାହିଁ ଏଇଟା ଜାଣିଛନ୍ତି ସଂସ୍କୃତ ଭାଷାର ପ୍ରକୃତ କୌଣସି ନାହିଁ ତା'ର ଇଏ ପ୍ରକୃତ ଅନୁବାଦ ହେବ ହେଇପାରିବ ନାହିଁ କିଛି 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 ଆମେ ଜାଣିବା ସ୍ପିଡ଼ି ଶୁଣିଲେ ତ ମୁଁ କହିଦେବି ଯେ ସ୍ପିଡ଼ି ଶୁଣା କିନ୍ତୁ ଖଣ୍ଡିତ କିନ୍ତୁ ଯେଉଁମାନେ ଆ ଭିତରେ ପ୍ରବେଶ କରି ତାଙ୍କୁ ଆନନ୍ଦ ଲାଗିବ ଏଇଟା ଆମର ରହିଛି ଆମର କ'ଣ କି ଏ ଯେଉଁ ପ୍ରଭୁପାଦ ମହାରାଜ ଯେଉଁ ଦେଇଛନ୍ତି ଏଇଟା ତ ପ୍ରଭୁପାଦ ମହାରାଜଙ୍କର ଇଏ ନାହିଁ ଅନ୍ୟମାନେ ତାଙ୍କର ଲେଖିଛନ୍ତି କିନ୍ତୁ ତଥାପି ଏଇଟା ରହିଛି ଅନୁବାଦ କୁହାଯିବ ଅନୁବାଦ କୁହାଯିବ ତା'ପରେ ଏଇଟା ଯେଉଁ ରହିଛି ତାଙ୍କର ୱାର୍ଡ଼ ମିନିଂ ରହିଛି ୱାର୍ଡ଼ ମିନିଂ ରହିଛି ୱାର୍ଡ଼ ମିନିଂ କହିଲେ ଆସ୍ୱାଦନ କରିବେ ନା ଆଉ ତା'ର ରସଟା ଆସ୍ୱାଦନ କରିବେ ମହୁଟାକୁ ତୁମେ ଯେଉଁ ତୁମକୁ ଦିଆଯାଉଛି ଆପଣ ଯେଉଁ କରୁଛନ୍ତି ଆପଣ ଯେଉଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ବହୁତ ସୁନ୍ଦର ଖାଦ୍ୟ ବହୁତ ସୁସ୍ୱାଦ ଖାଦ୍ୟ ତାକୁ ଯେଉଁ ବିଡ଼ି ଦେଲେ ତା'ର ଆନନ୍ଦ ଆସିବ ନାଇଁ ମୁଁ ଆପଣଙ୍କୁ ପ୍ରଶ୍ନ ପଚାରୁଛି ଆପଣ ଯେଉଁ କହିଲେ ମୁଁ ଆପଣଙ୍କୁ ପ୍ରଶ୍ନ ପଚାରୁଛି ଆପଣ ଯେଉଁ ସୁସ୍ୱାଦ ଖାଦ୍ୟ ସବୁ କରୁଛନ୍ତି ଆମେ ସବୁ ଗିଳିଦେବା ତା'ର ଆନନ୍ଦ ଆସିବ ଶୀଘ୍ର ଶୀଘ୍ର ଆମେ ଗିଳିଦେବା ତାଙ୍କୁ ଯେତେବେଳେ ଚୋବେଇ ଚୋବେଇ ଖାଇବା ତା'ର ଆସ୍ୱାଦନ ଆସ୍ୱାଦନ ଆମେ କରିବା ତେଣୁ ଇଏ ଶ୍ଳୋକର ସେଇଭଳି ଭାବେ ରହିଛି ପ୍ରତି ଶ୍ଳୋକରେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ପ୍ରତି ଶ୍ଳୋକ ପ୍ରତି ଅକ୍ଷରେ ନାନା ଅର୍ଥ କୁହାଯାଉଛି ଏଇଟା ଆସ୍ୱାଦନ ଆପଣ ତତ୍ତ୍ୱରେ ଦେଖୁଛି ଆପଣ ପଳେଇ ଯାଉନାହାନ୍ତି ମନେ କରୁଛି ଆପଣ ପଢ଼ିବା ପାଇଁ ଆପଣ ଯଦି ଆସ୍ୱାଦନ କରିପାରୁନାହାନ୍ତି
ହଁ
ସେଇଆ ମୁଁ କହୁଛି ଭକ୍ତମାନଙ୍କ ପାଇଁ ମୁଁ ଏ କଥା କହୁଛି ଆପଣ ଯେଉଁ ସୁସ୍ୱାଦ ଖାଦ୍ୟ କରୁଛନ୍ତି ଆମେ ସେଠୁ ଗିଳିଦେବୁ ତାକୁ ଆସ୍ୱାଦନ କରିହେବ କି ନା ଓଡ଼ିଆ ଲେଖିବା ଦରକାର ମୁଁ ତ ଓଡ଼ିଆ କହୁଛି ନା ଏଇଠି କହୁଛି ସେ ପଢ଼ିଲେ ସେଇଟା ଆସ୍ୱାଦନ କରିହେବ ନାହିଁ ସେଇଟା ଆସ୍ୱାଦନ କରିହେବ ନାହିଁ ନା ନା ସେଇଠି ଲେଖା ଆପଣ ଯେଉଁ କହୁଛନ୍ତି ବୁଝୁଛନ୍ତି କିନ୍ତୁ ସେଇଟା ଆସ୍ୱାଦନ କରିହେବ ନାହିଁ ମୁଁ ତ ଓଡ଼ିଆରେ ଲେଖିଛି ନା ମୁଁ ତ ଓଡ଼ିଆରେ ଲେଖିଛି ନା ନା ସେଇଟା ମୁଁ ତ ଓଡ଼ିଆରେ କହୁଛି ନା ଓଡ଼ିଆରେ